ব্রাহ্মণ শ্রবণ করলে কি বলি ভগবান শ্রীকৃষ্ণ পরোক্ষ ভাবে অর্জুনঙ্কু কর্মকাণ্ডে যেমন আসক্ত, যেমন ভোগ ঐশ্বর্যের আসক্ত, উচ্চ লোককে যা বা বিষয় ভোগ করিবার যেমনের প্রবণতা রয়েছে ধর্ম মাধ্যমে, বিষয় বিষয় ভোগ কলে সেতে ভগবান যেতে দুঃখী হতে নি, কারণ সে তো অজ্ঞ, বিষয় লোকটা সে তো ধর্ম কোন জানি অজ্ঞাত ভাবে তার সে তার শরীর ধর্ম তার জীবনের লক্ষ্য ভাবে সে বিষয় ভোগ করছে, সেতে ভগবান যেতে দুঃখিত হতে নি, অপ্রসন্ন হতে নি। ধার্মিক ব্যক্তি যদি ধর্মকে জানি সে ভুল করে বা বিষয় ভোগ করে ভগবান সেতে বহু দুঃখিত হতে, সাধারণ গোটে উদাহরণ নেওয়া, সাধারণ লোক গোটে যেতবে ভুল করছে তাপাই দণ্ডর পরিণাম যেতে, গোটে পুলিশ যদি ভুল করে তা দণ্ড পরিণাম তা অধিক, কারণ সে নিয়মটা জাগিছে। সে ভক্তি জীবনের বেড়ে বেড়ে আমার সন্দেহ আসে বা প্রশ্ন আসে, মু যেমি প্রথমে যে নতুন ভক্তি থাকি মো যে ভাবনা লা বর্তমান মু সেই সরমা জপ করছি তাঠু অধিকা সেবা করছি, মো মন ভিতরে প্রসন্নতা কাহি আসুনি, তার আউ গোটে কারণ রয়েছে অপরাধ তো গোটে কারণ, এইটা হচ্ছে গোটে কারণ। কারণ আমি যেতে নিয়ম গুড়ি জাঁয়া আমি দীক্ষা গ্রহণ কলে গুরুপাদাশ্রয় কলে শাস্ত্র শ্রবণ কলে আমি যেতে নিয়ম জাঁয়া আমি ছোট ছোট দোষ গুড়ি ছোট ছোট দোষ গুড়ি সেগুলি মহান দোষের পরিণত হব, তাকে আমি জাঁ সেটা করবনি, নূতন ভক্ত আমি জাঁ তাহলে জাঁ ভগবান প্রসুদ হব না, কারণ এই অজ্ঞ আমি গুরুপাদাশ্রয় করছে ভগবান ভজন সাধন করছে সেবা করছে আমি জাঁড়ি শুনে যে অজ্ঞান জ্ঞাত বা আমার সাথে কোনে অপরাধ অপরাধ বিষয়ে কম বলছি জ্ঞাত বা অজ্ঞাতরে দুইটা ভাবছি তাহলে অজ্ঞাত লাগিয়ে যাচ্ছে ন জানিকি যদি অজ্ঞাতরে আমি কিছু করে দিয়েছি তার প্রতিক্রিয়া ভোগ করছে, সেটা বিষয়কে ভোগিবা পাই যে আমার নিয়ম গুড়ি কর্মকাণ্ডে রখা হয়েছে বা মনুষ্যকে ইন্দ্রিয় দিয়ে যাই বিষয় ইন্দ্রিয় ইন্দ্রিয় পরে বি বিষয় ভোগ রখা হয়েছে ভৌতিক জগত না ভৌতিক জগতরে জগতরে যেগুটা আসছে তাকে গোটে বিষয়কে ভোগ তাকে আর কিছু গোটে যদি কুহযায় কিছু তার কাটা কোণ কেবল মায়া দণ্ড দেব তার যে অভ্যাসটা আছে কি পূর্ণ করে সে তটস্থ জীবন না তার তার চয়েস গোটে রয়েছে তার ও চয়েস যা মানে নিজের কিছু গোটে চয়েস রয়েছে বুঝি কর সে তার পূর্বর কর্ম হিসাবে তাকে দণ্ড মিলিব বিষয়ের সুযোগ মিলিব সে চাইলে বি নূতন কর্মটা তৈরি করিপারিব সে চাইলে ভক্তি করিপারিব চাইলে বিষয় ভোগ করিপারিব পূর্বর কর্মফলকে ভোগুথিবা সময়ের সে নূতন কর্মফল সৃষ্টি করিপারিব এটা এইটা এইটা মনুষ্য জন্মের গোটে বড় যেতে সুবিধা সেটি অসুবিধা রয়েছে কিন্তু ইতর প্রাণী সেটা করিপারি পশুপক্ষী মানে তাঁর স্বর চেতনার শরীর বন্ধনরে যেভাবে তাঁর যেমনি কুকুর যেতে যেতে জীব অনেক তাকে আমি কহবা তুমি অধিক স্বামী স্ত্রী সহবাস করে সে করবে সে কিছু করবে তাঁর তাঁর যে আহার নিদ্রা ভয় হয়ে যে চারটা জিনিস রয়েছে সে অধিক কিছু করিপারি সব ফিক্স এটা গোটে তাঁর তাঁর জীবনের ভাল লাভ কিন্তু লাভ হলে কোণ চেতনাটা অন্বেষণ হয়েপার কিন্তু মানুষকে যে অমূল্য রত্নটা দিয়েছে এই চারিটা জিনিস যেমন শরীর ধারণ করা মুখ্য হচ্ছে সাধনে চারটা আমার এই চারটা জিনিস সংযম না রহলা আহার নিদ্রা ভয় অবৈধনে চারটা জিনিস যদি সংযম না রহলা তাহলে গ্যারেন্টি আমাদের অগ্রসর পড়ে কারণ আহার যদি আমি আহার যদি আমার সংযমতা ন রহলে অসুবিধা কম রহব না আহার সংযমতা ন রহলে জুহাবেগ সংযম না রহলে আমি নিশ্চিত অপকর্ম ফেল করিয়া ভুল কর্ম করিয়া ভুল কর্ম অপকর্ম না করলে জীবক উদ্বেগ দেওয়া যে মানে জুহাবেগ সংযম নাই ସେମାନଙ୍କ ପାଇଁ ଅପରାଧ ବେଶୀ ହୁଏ, ଅପରାଧ କାୟିକ କାୟିକ ଅପରାଧ ତାଙ୍କ ବେଶୀ ହବ, ସରି ବାଚିକ ଅପରାଧ ତାଙ୍କ ବେଶୀ ହବ। ବଚର ସଂଯୋଗ ନାହିଁ, ବଚର ସଂଯୋଗ ନଥିଲେ ଉଦର ଉପସ୍ତବକୁ ସଂଯୋଗ କରିବା, ଜୁହାବେଗ ସଂଯୋଗ ନଥିଲେ ହବନି, ଆହାର ସଂଯୋଗ ନକଲେ ସମସ୍ୟା ଅଛି। ଆଉ ନିଦ୍ରା ନିଦ୍ରା ଯିଏ ଯିଏ ଅଧିକ ଯେତେ ଶୋଇବାକୁ ଚେଷ୍ଟା କରେ ତା ପ୍ରମଣଟା ସେତେ ବଢ଼ିବ। ନିଦ୍ରା ସହିତ ଭୋଜନ ସହିତ ନିଦ୍ରା, ନିଦ୍ରା ସହିତ କାମ, ଏସବୁ ସମ୍ପର୍କ ରହିଛି, ଏସବୁ କନେକ୍ଟ ହେଇକି ରହିଛି ନା। ତୁମେ ଏକ୍ସେସିଭ୍ ଶୋଇଲା ମାନେ ତୁମ ଶରୀରର କାମ ଶକ୍ତି ବଢ଼ିବା ହିଁ ବଢ଼ିବ, କଲୁପଡ଼ା କାହିଁକି ଏମିତିକା ସେଗୁଡ଼ାଙ୍କର ରେଗୁଲେଟ କିଛି ନାହିଁ, କାମ ଶକ୍ତି ବଢ଼ିବ ହିଁ ବଢ଼ିବ। ମଣିଷ ବି ଗୋଟେ ବଡ଼ ଅସୁବିଧା ଜାଗା ଜିନିଷରେ ପକାଯାଇଛି, ସୁବିଧା ଅଛି କିନ୍ତୁ ଅସୁବିଧା ଏଇଟା ଅସୁବିଧା। ତ ଇଣ୍ଡିପେଣ୍ଡେଣ୍ଟ ଦିଆଯାଇଛି ଯେଉଁଟାରେ ଆହାର ନିଦ୍ରା ଭୟ ମୈଥୁନ ଚାକିରି ଇଣ୍ଡିପେଣ୍ଡେଣ୍ଟ ତୁମକୁ ଦିଆଯାଇଛି, ସେ ୟୁଜ୍ କରିପାରିବ, ଚାହିଁଲେ ବଢ଼ିପାରିବ ଚାହିଁଲେ କମେଇପାରିବ। ପଶୁପତିମାନେ ସେମାନେ ସବୁ ଆଲର୍ଟମେଣ୍ଟ ହେଇଯାଏ, ତାଙ୍କର କୌଣସି ଅସୁବିଧା ହବନି, କିନ୍ତୁ ଏତିକି ତାଙ୍କ ଚେତନାର ଉନ୍ମେଷ କରିବ ବୋଲି ଭୟ ସବୁବେଳେ ଉଦ୍ବେଗ ଉଦ୍ବିଗ୍ନ ରହିଲା, ଭୟ ରହିଲା ଭବିଷ୍ୟତ ପାଇଁ ସବୁବେଳେ ଭୟ ରହିଲା, ଗୋଟେ ବ୍ୟକ୍ତି ତା କର୍ତ୍ତବ୍ୟ ଠିକ୍ ସେ କରିପାରିବନି, ଭୟରେ ଅଧିକ ଭୁଲ ହୁଏ। ଭୟଟା ମଣିଷ ଭୁଲଟା ଅଧିକ ଯୋଉ କରେ ଭୟରେ ଭୁଲ କରେ, ଏଇ ଭୟ ଭୁଲ କରିଦେଉଛୁ ନା, କାଳେ କାଳେ ମୋର ବିଜନେସଟା ବନ୍ଦ ହେଇଯିବ, ମୁଁ 10 କୋଟି ଟଙ୍କା ମାରିକି ରଖିଲି, କାଳେ ମୋ ପୁଅଟା ମୂର୍ଖ ହେଇଯିବ, ଏସବୁ ଭୟରେ ଭୁଲ କରୁଛନ୍ତି ନା, ନା କ'ଣ ଭୁଲି ନିଜକୁ ରୁଣ୍ଡେଇ ପଡ଼େଇ ଚୋରି କରୁଛନ୍ତି ସବୁ, ସରକାର ଧନ ଦେଶ ଧନ ଯାହା ସବୁ ଲୋକଙ୍କର ଧନ କାହିଁ ଚୋରି କରୁଛନ୍ତି, ଭୟରେ ନା କାଳେ କୁଆଡ଼େ କ'ଣ ହବ ରଖିବ କାଳ, ଲୋକମାନଙ୍କର ଭୟରେ କରୁଛନ୍ତି ନା, ଭବିଷ୍ୟତରେ ଭୟ ଭବିଷ୍ୟତ ତାଙ୍କର ଅଛି କି ନାହିଁ ସେ ଜାଣନ୍ତି, କାଲି ବି ସେ ମୃତ୍ୟୁବରଣ କରିପାରେ, ଭୟରେ କ'ଣ କରିବେ ଭୁଲ କରିବେ। ଆହାର ସଂଯମ ହେଲେ ସବୁ ଗଲା, ତା କାମ ଶକ୍ତି ବଢ଼ିଲା, ତାର ସ୍ୱଭାବ ଖରାପ ହବ, ଶରୀର ବି ଖରାପ ହବ। ନିଦ୍ରା ହେଲେ ଏଇ ରାଜସିକ ତାପସିକ ନୁହଁ, ନିଦ୍ରାରେ ସିଧା ତାମସିକ ନୁହଁ, ନିଦ୍ରା କିଛି କରିବେ, ଯିଏ ଅଧିକ ଶୋଇଲା ମାନେ ତାର ତାମସିକ ନୁହଁ ବଢ଼ିବ, ଆଉ କାମ ଶକ୍ତି ବଢ଼ିବ। ଆହାର ନିଦ୍ରା ତାପରେ ଭୟ, ଭୟ ରହିଲା ମାନେ ଏହା ଭବିଷ୍ୟତରେ ଭୟଟା ତୁମେ ରହିବ, ସବୁବେଳେ ତୁମେ ପାପ କରିବା ପାଇଁ ପ୍ରକୃତି ହବ, ଲୋଭ ଗୁଡ଼ା ଆସିବ, ଗୋରେଟା ଆସିବ, ସେ କେବେ ଆପଣ ମୃତ ହବ ଠିକ ନାହିଁ, ଲୋକ କୋରଡ଼ କୋରଡ଼ ଟଙ୍କା ବାନ୍ଧିକି ରଖିଛନ୍ତି, କେତେ ଜମି ବାଡ଼ି କିଣିକି ପକେଇଦେଇଛନ୍ତି, କୁଆଡ଼େ କ'ଣ ଅସୁବିଧା ହବ, ଆମେ ସବୁ ଇନଭେଷ୍ଟମେଣ୍ଟ କରିବୁ, କେତେ ଆଗରେ କେତେ ସବୁ ଭୟରେ ପାପ କରିବେ। ଆଉ କ'ଣ ହେଲା ଆହାର ନିଦ୍ରା ଭୟ ପାଇଥିଲ, ଶାରୀରିକ ସୁଖ ଯୋଉଟା ରହିଲା ସେଥିରେ ଖୁସି, ଯେତେ ଜଣେ ଇନ୍ଫ୍ଲାଣ୍ଟ ହେଇଗଲା, ଯେତେ ଜଣେ ଆଟାଚ୍ଡ ହେଇଗଲା, ସର୍ବସୁଖରେ ଯେତେ ତାର ବଢି ବଢି ଚାଲିବ, ତାର ମାନସିକ ପ୍ରବଣତା ମାନସ ସ୍ତରରେ ମାନସିକ ସ୍ତରରେ ତାର ସେତିକି ଗୋଟେ ପୁରୁଷର ସ୍ତ୍ରୀ ପ୍ରତି ସ୍ତ୍ରୀର ପୁରୁଷ ପ୍ରତି ଆସକ୍ତିଟା ବଢି ବଢିକି ଚାଲିବ, ତ ସିଓର ବି ନେକ୍ସଟ ବଡି ତାକୁ ଗୋଟେ ପ୍ରିପେୟାର ହେଇଛି। ଏ ଚାରିଟା ଜିନିଷ ଆଉ ଗୋଟେ ସ୍ୱର ପ୍ରସ୍ତୁତ କରେ, ସ୍ତ୍ରୀ ପ୍ରବୃତ୍ତି ମାନେ ତାକୁ କହିଛନ୍ତି ଗୋଟେ ଏଇ ଚାରିଟା ପ୍ରାକ୍ଟିସ ଯୋଉ ସାଧାରଣ ଆମର ସାଧାରଣ ଗୋଟେ ପ୍ରାକ୍ଟିସ ଖାଇବା ଗୋଟେ ପ୍ରାକ୍ଟିସ, ଏଇଟା ଗୋଟେ ସାଧାରଣ ମଣିଷ ସାଧନ କରିବାକୁ ପଡ଼େ, ସାଧନରେ କେତେବେଳେ ସଫଳତା ଆମେ ହେଇପାରନ୍ତି ବା ନହେଇପାରନ୍ତି, ସାଧନ ପାଇଁ ସବୁବେଳେ ପ୍ରଚେଷ୍ଟା ଲାଗିକି ରହିବା ଦରକାର। ଏମିତି ନାହିଁ ଯେ ଆମେ ମାନେ କି ଭୋର ରାତି 4 କି ଉଠୁଥିଲେ କି ଛୁଆଟି ବେଳେ କେବେ କିଛି ଆମେ ତ କିଏ ଉଠୁନଥିଲେ, କଲେଜରେ ଗଲାବେଳେ କିଏ ଉଠୁନଥିଲେ, ପୁଣି ଏଠି ଉଠି ପଡ଼ୁଛି ଦେଖିଲେ ପୂଜା କି ଦୁଇଟା ବି ଖାଉଥିଲେ, ସକାଳ ଉଠିଲା ମାନେ ଆମେ ଆସିଲା ମାନେ ଲୋକ ଯୋଉ ଆମର ହସ୍ପିଟାଲ ମାନଙ୍କର ଆମେ ଯୋଉ ରୁମ୍ ସାତଟା ଲୋକ ଆସୁ ତାଙ୍କୁ ବ୍ରସ୍ କରିକି ଆସିବ ମାନେ ଘୋଡ଼ି ଡବା ଖୋଲା ହବ, ପେଟ କାଟିବ ପେଟ କାଟୁଛି ସାଙ୍ଗେ ସାଙ୍ଗେ ଖଣ୍ଡେ ଡବା ଖୋଲା, ସେତେବେଳେ ଆମେ ହୋଟେଲ ଫୋଟେଲ କି ଖାଉନା, ମେସ୍ରେ ଖାଇଯାଏ ହୋଟେଲ ବହୁତ କମ୍ ଖୋଲି ବହୁତ ମାନେ କ୍ଲିନ୍ ନିଟ୍ ନଥାଏ ବୋଲି କିଏ ଜାଣନ୍ତିନି, ପ୍ରାୟ ସମସ୍ତେ ମେସ୍ ଦେଖେ, ମେସ୍ ଯଦି କୁକର୍ ନ ଆସେ ଟିକେ ବୁକିଂ କରିକି ସବୁ ପାଳି କରି ଖାଆନ୍ତି ମୁଢି ଖାଆନ୍ତି, ସେଠି ଦୁଇ ପ୍ଲେଟ୍ ଚାରିଟା ଖାଉଥିଲେ, ବର୍ତ୍ତମାନ କିନ୍ତୁ ରହିଯାଉଛି ଦୁଇ ପ୍ଲେଟ୍, ମଣିଷ ପାଇଁ ସବୁ କିଛି ସମ୍ଭବ, ସେଠି ପ୍ରାକ୍ଟିସ୍ କଲେ ହେଇପାରିବ ସବୁ କିଛି ସମ୍ଭବ, ଜଣେ ଜଳ ଖାଇକି ଜଣେ ସରି ଜଣେ କ୍ଷୀର ଟିକେ ଖାଇବା ଯାଇପାରିବ, ଜଣେ ଅର୍ଣ୍ଣ ଖାଇବା ଯାଇପାରିବ, ଜଣେ ଶକ୍ତି ଖାଇବା ଯାଇପାରିବ, ଯାହା କଲେ ରହିବ, କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ମୋର ସାଧନରେଟା କେତେ ଅନୁକୂଳ ହେଉଛି, ମାନେ ଶରୀରଟା ବି ରହିବା ଦରକାର ଅଛି, ସାଧନରେ ଶରୀରଟା ସାଥି ଦେବାର ଅଛି, ମନର ମନର ସାଟିସ୍ଫିକେସନ ପାଇଁ କ'ଣ କହିବ, ମନର ସନ୍ତୋଷ ବିଧାନ ପାଇଁ ସବୁ କିଛି କରାଯାଏ, ଆଉ ମନ ଗୋଟେ ଏମିତି ତାର ସନ୍ତୋଷ ପାଇଁ ସେ କିଛି କହିଦେବ, ତାର ଅଭିମାନ କରିବ ଏତିକି ସମୟ ଖାଉଛି, ଏତିକି ସମୟ ଶୁଣୁଛି, ଏମିତି କରୁଛି, ସେମିତି କରୁଛି, ସେଥିରେ ମନ ସନ୍ତୋଷ, କିନ୍ତୁ ସାଧାରଣ ଏଇଟା ଅନୁକୂଳ ହେଉଛି ନାହିଁ ଦେଖିବାକୁ, ସାଧାରଣ ଯଦି ଅନୁକୂଳ ନହେଲା ଲାଭ କ'ଣ ଅଛି, କମ୍ ଖାଇଲେ ଆମର କ'ଣ ଲାଭ ଅଛି, କମ୍ ଶୋଇ କ'ଣ ଲାଭ ଅଛି, ଆମେ କମ୍ ଖାଉଛେ, କମ୍ ଶୋଉଛେ, କମ୍ କଥା କହୁଛେ, ସବୁ କମ୍ କରୁଛେ କେଉଁଥିପାଇଁ? ଭଜନଟାକୁ ବଢେଇବା ପାଇଁ। ଆକୁ ସବୁ କମ୍ କରିବେ, ଭଜନ କମିଯିବ, ଆମର ଲାଭ କ'ଣ ହେଲା? ଆମର ତ କିଛି ଲାଭ ନାହିଁ। ସେଥିପାଇଁ ଆମକୁ ସବୁ ଦେଖିବାକୁ ପଡ଼ିବ, ମୋର ଆହାର, ନିଦ୍ରା, ଭୟ, ମୈଥୁନ, ବ୍ୟବହାରିକ ଜୀବନ, ମୋର ଅର୍ଥ, ମୋର ବୃତ୍ତି, ମୋର ଯାହା ସବୁ ଜିନିଷଟା ମୋର ଭଜନରେ କେତେ ଅନୁକୂଳ ହେଉଛି, ସେଇଟା ହେଉଛି ଆନୁକୂଲ୍ୟ ସଂକଳ୍ପ। ଆନୁକୂଲ୍ୟ ସଂକଳ୍ପ ପ୍ରଥମେ ମୋତେ ଏଇଟା ଭଲ ଲାଗୁନି, ମୁଁ ଏଇଟା କରିବି ନାଇଁ ନାଇଁ। ସାଧନର ଯେଉଁଟା ଅନୁକୂଳ ସେଇଟା ଉପରେ ଗ୍ରହଣ କରିବାକୁ ପଡ଼ିବ। ସାଧନର ଅନୁକୂଳ, ମନର ଅନୁକୂଳ ନୁହେଁ, ଏଇଟା ବିଜ୍ଞାନ କହୁ, ମନର ଅନୁକୂଳ ନୁହେଁ। ମନ ଏ ଆଜି ଅନୁକୂଳ ଏଇଟା କହୁଛି, କାଲି ଆଜି କହିବେ ଏ ଜାଗାଟା ଭଲ, କାଲି କହିବ ଏ ଜାଗାଟା ଭଲ, ସେଠି କୁଆଡ଼େ ଆଜି କହିବେ ଏ ଭକ୍ତ ଭଲ, କାଲି କହିବ ସେ ଭକ୍ତ ଭଲ, ଏଇଟା ମନର ଅନୁକୂଳ, ସାଧନର ଅନୁକୂଳ। ମୋର ସୁସ୍ଥ ଜପ ସାଧନ କେଉଁଠି ହେଉଛି, ସୁସ୍ଥ ସେବା କେଉଁଠି ହେଉଛି, ଗୁରୁ ବୈଷ୍ଣବ ସ୍ମରଣ କେଉଁଠି ହେଉଛି, ଏଇଟାକୁ ଦେଖିବାକୁ ପଡ଼ିବ। ଏଇ ଚାରିଟା ଜିନିଷ ରହିଛି, ଆହାର, ନିଦ୍ରା, ଭୟ, ମୈଥୁନ, ତା ସହିତ ଏଇ ଶରୀର ସଂଯୋଗ ହେଇଯାଉଛି, ଆଉ ମନୁଷ୍ୟ ଜନ୍ମଟାକୁ ଦିଆଯାଇଛି, ଚାନ୍ସ ଦିଆଯାଇଛି, ସୁଯୋଗ ଦିଆଯାଇଛି ଆକ୍ଚୁଆଲି ଏଟାକୁ ଡିକ୍ରିଜ୍ କରିବା ପାଇଁ। କାରଣ ତାକୁ ଗୋଟେ ଏମିତି ରାସ୍ତା ଜାଗାରେ ଛାଡ଼ି ଦିଆଯାଇଛି, ପଶୁପକ୍ଷୀମାନଙ୍କର କ'ଣ ସେଇଟା ସବୁ ସିଷ୍ଟମେଟିକାଲି କରିବେ, ସେମାନେ ତାଙ୍କର କାମ ପିଡ଼ା ନାହିଁ, ତେଣୁ ସେ ସମୟରେ ତାଙ୍କ କାମ କେତେଟା ପଶୁ ଅଛନ୍ତି, ଏମିତି ନାହିଁ ସବୁ ପଶୁମାନଙ୍କର ସେମିତିଆ, କେତେ ପଶୁପକ୍ଷୀ ଅଛନ୍ତି, ପାରା, ଘରଚଟିଆ, ଏମାନେ ବହୁତ ଦେଖୁ କେତେ ଧର ଇଏ କରନ୍ତି ହିସାବ କରିବା ସେକ୍ସ ଲାଇଫ୍ ତାଙ୍କର। ଏଇଟା ଯେଉଁଟା ଅତି କାମକ ସେମାନେ ପାରା ଜନ୍ମ ପାଆନ୍ତି, ପାରା କହନ୍ତି ନା କ'ଣ ରଖନ୍ତି, ପାରା ଯେଉଁ ମନ୍ଦିର ମାନଙ୍କର ରୁହନ୍ତି, ଠାକୁର ପାରା ନା କ'ଣ କରନ୍ତି, ସେ ଜନ୍ମ ତାଙ୍କ ଶରୀରରେ ଏତେ ଶକ୍ତି, ଗୋଡ଼ି ଗୁଡ଼ା ଖାଇଦେବେ, ତାଙ୍କୁ ଯେତେବେଳେ ରାଇସ୍ ନ ମିଳିବ ଗୋଡ଼ି ଖାଇଦେବେ, ସେ ଖେଳେ ପାପ ହେଇଯିବେ, ତାର ତାର ମଳର ଏତେ ବଡ଼ ଶକ୍ତି ରହିଛି, କ'ଣ ଭାବିଲେ ଜାଣିଛି, କଥା ହେଇଛି ତୁମର କେଉଁଦିନ ଗୋଟେ ବାଳ ମିଳିବା ଗଛ ଓଡ଼ିଆ ଗଛ ଯେଉଁ ହୁଏ ଘା ହୁଏ ସେଟା ପାଚେ ନା, ସେ ପାରାର ସେ ବିଷ୍ଟ ପାଣି ଲଗାନି, ମଳକ ଲଗାନି, ଫଟେଇ ଦେବେ ସେ ବହୁତ ଗରମ, ତା କାମ ଶକ୍ତିଟା ଅଧିକା, ତା ଭୋଜନ ଶକ୍ତି ଅଧିକା, ଯେଉଁମାନେ ଅତ୍ୟନ୍ତ କାମ କରୁଛନ୍ତି ତାଙ୍କୁ ସେ ଜନ୍ମ ଦିଆହେବ, ଯାଅ ଜୀବ ଯେ ତାର ସ୍ୱତନ୍ତ୍ରତା ଯଦି ନ ଦିଆଯିବ, ତାର ସ୍ୱତନ୍ତ୍ରତା ନ ଦିଆହେଲେ ସେ କଣ ଅନ୍ତରଙ୍ଗ ଶକ୍ତି ଯାଇପାରିବେ, ସେ ଚଏସ୍ କରିପାରିବେ ନା, ତାଙ୍କର ଚଏସ୍ କିଛି ନାହିଁ, ତାଙ୍କର ବଡିର ଧର୍ମ ହିସାବରେ ସେମାନେ କାମ କରିବେ, ତାଙ୍କ ଚଏସ୍ କିଛି ନାହିଁ। ତାଙ୍କର ଗୋଟେ ମନ, ଆମର ଯଦି ମନଟା ଗୋଟେ ଇଣ୍ଡିପେଣ୍ଡେଣ୍ଟ କାମ କରୁଛି, ଆଚ୍ଛା ମୁଁ ଏନ୍ଜୟ କରିବି, ମୁଁ ଏନ୍ଜୟ କରିବି, ତାର ଯଦି ମନଟା ଆସୁଛି ତାଙ୍କ ସେ ତାଙ୍କର ମନ ହେଉଛନ୍ତି ଆସିଲେ ମୁଁ ଏନ୍ଜୟ କରିବି, ତାଙ୍କର ଗୋଟେ ଫିକ୍ସ ସେ ସମୟ ଆସିଲେ ତାଙ୍କ ଶରୀର ସେ ଧର୍ମଟା ଆସିବ, ମୁଁ ସମୟ ପଳେଇବି। ମନୁଷ୍ୟକୁ ଗୋଟେ ଚଏସ୍ ଯଦି ଦିଆହେଇଛି, ସେ ଚାହିଁଲା ଭଗବାନଙ୍କୁ ଭଜନ କରିପାରିବ, ଚାହିଁଲା ମାୟା କରିପାରିବ, ସେଟା ତା ଚାହିଁବାଟା ଗୋଟେ ବଡ଼ ଜିନିଷ, ସିଏ ଯଦି ଚଏସ୍ କରୁଛି ସେ ଚଏସ୍ଟା କ'ଣ, ସେ ଚଏସ୍ଟା କ'ଣ, ତା ଚଏସ୍ଟା ତା ରଙ୍ଗ ଚଏସ୍ ହେଇ ପ୍ରଥମ କରିଦେଇ, ଏଠି ବି ସେ ଚଏସ୍ଟାକୁ ବଦଳାଇବା ଭାରି କଷ୍ଟ, ସବୁବେଳେ ଜୀବନ ସବୁବେଳେ ଚଏସ୍ ରହୁଛି ନା, ତା ଚଏସ୍ କ'ଣ, ମୋତେ ମୁଁ ଯେଉଁଟା କରିବି ମୋ ମନରେ ଯେଉଁଟା ଅନୁଭବ ସେଇଟା ହିଁ କରିବି, ମୋ ତା ଦ୍ୱାରା ମୋତେ ଡିଷ୍ଟର୍ବ କରିବି। ସେଥିପାଇଁ ପ୍ରତ୍ୟେକ ଲେଖ ଲୋକର ସବୁ ଚଏସ୍ ରହିଛି, ଖାଇବାର, ଡ୍ରେସ୍ର ଚଏସ୍, ମୋର ଏଇ କଲର୍ ଦରକାର, ସେ ଆମର ସାର୍ ଗୋଟେ ଥିଲେ ତାଙ୍କ ସାଇକେଲ ଗଲେ, ସେ ଜାଣି ମୁଁ ଦୂର ପଡ଼ିବା ସାଇକେଲ, ଆମ ସାର୍ ସବୁ ସାଇକେଲ ଯାଉଥିଲେ 20-30 କିଲୋମିଟର, ଚାଲିକି ମାଷ୍ଟର ଯିବା ଲୋକ 20 କିଲୋମିଟର 25 କିଲୋମିଟର ଯାଉଥିଲେ, ଚାଲିକି ଯାହାଜ କରୁଥିଲେ ମିନିମମ 15 କିଲୋମିଟର, ଆଉ ସାଇକେଲ ତ ଡେଲି ଯାହାଜ କରିବା ଲୋକ 20-40 କିଲୋମିଟର ଧୋତି ପିନ୍ଧିକି ସାଇକେଲ ମାରିକି ଆସୁଥିଲେ, ବାହାରେ ରେଗୁଲେଟ ଛତା ଧରିକି ବର୍ଷା ଖରା ଭାରି ରେଗୁଲେଟ ହେଲା ଅଛି, ମାନେ ସେ ସବୁବେଳେ ହ୍ୱାଇଟ୍ ଡ୍ରେସ୍ ପ୍ରାଉଡ୍ ଭଲ ମନ ଛୁଆଟେ, ସେ ଧଳା ଡ୍ରେସ୍ ପିନ୍ଧିଲେ ସବୁ 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 ସାର୍ ତାଙ୍କୁ କମେଣ୍ଟ କରନ୍ତି, ତୁମେ ଧଳା ଡ୍ରେସ୍ ପିନ୍ଧି ପକଉଛ, ଧଳା ଡ୍ରେସ୍ ପିନ୍ଧି ପକଉଛ, ହ୍ୱାଇଟ୍ ଡ୍ରେସ୍ ପ୍ରାଉଡ୍ନେସ୍, ଧଳା ଡ୍ରେସ୍ ପିନ୍ଧି ମାନେ ତୁମେ ପ୍ରାଉଡ୍ ରହିବେ, ଗର୍ବ ରହିବେ, କାହିଁକି ଧଳା ଡ୍ରେସ୍ ପିନ୍ଧିଲେ ତୁମେ କେବେ କହିପାରିବନି ମୋ ଡ୍ରେସ୍ଟା ଭଲ ଅଛି, କ'ଣ ହବ, ସବୁବେଳେ ଗୋଟେ ପୁଷ୍ପଟ ଲାଗିବ, ଅଲଗା ଡ୍ରେସ୍ ପିନ୍ଧିଲେ ତମ ଡ୍ରେସ୍ ଠିକ କ'ଣ ଅଛି। ସେଥିପାଇଁ ସବୁ ବ୍ୟକ୍ତିର ଗୋଟେ ଚଏସ୍ ଅଛି, ଖାଇବାର ଚଏସ୍, ଶୋଇବାର ଚଏସ୍, ମୁଁ ଏମିତି ବେଡ଼ରେ ଶୋଇବି, ଏମିତି କା କହିବି, ଲୋକମାନେ ମାୟାର ଗୋଟେ ଏମିତିକା ପ୍ରହେଳିକା, ଓହ ଅଦ୍ଭୁତ, ତୁମେ ଦେଖିଲେ ପାଗଳ ହେଇଯିବେ, ଯେଉଁ ବିଦେଶମାନଙ୍କ ବିଦେଶ ଭିତରେ ଭାରତ ପ୍ରଶାସୀ ଆସୁଛି ନା, ବମ୍ବେ, ଦିଲ୍ଲୀ, ଏଗୁଡ଼ାକର ଯେଉଁ ସବୁ ସହରରେ ଯେଉଁ ସବୁ ଘରଦ୍ୱାର କଲେ, ତାଙ୍କର ଯେଉଁ ଚଏସ୍ ସବୁ ଟାଇଲ, ମାର୍ବଲ, ଘରଦ୍ୱାରର ସବୁ ଯାହା ଯେଉଁ ତାଙ୍କ ସାଜସଜା ଯାହା ସବୁ ସବୁ କରିଛନ୍ତି, वो अधूर को समझते ना देखे तो जीवन जो चॉइस सब होती है खूब गोटे भौतिक आ गोटे आध्यात्मिक तक आध्यात्मिक चेस्टा करवाटा गोटे इम्पोसिबल जिनिस आध्यात्मिक मार्ग को जीवि ये चेस्टा से कब कर भगवान माया को रखी स्वाभाविक चयस आसवर सुख थे आस दु प्रकार जीव अच्छे जो जीव पूर्व सुखुरा थाए से संग बेल आसला मैंने कठिन मैंने साधु संगटा पाइले मैंने जिन बीजा पाखे पड़ी रही बर्षा है सब उठला तुम कौन दरकार तुम्हें चिंता करमी उठला तुम गोटे चिंता करा घास गुटा देखु बर्तन मरीज कौन आम जिते घास बर्तन सब मर कहीं मर काकर आसला ना काकर एत शक्ति रही कौन शिशिर कर शिशिर एत शक्ति रही घास समय रात जलटा पड़ो दिन में खरा पड़ो सब घास सुखी सुखी आउ घास मिल बर्तन पुणी वर्षा आसने घास वर्षा सर शीत आस क्यों शिशिर तुम मन पड़ेगा कौन गोटे शिशिर कथा कह भूल हाँ बीजा जमी रही बीजा रही बीजा तर पाठ रही केमी वृक्ष होता जान दरकार कहीं वर्षा हेल्ला सब अटोमेटिक हम आम कौन करें कथ कहते घास सब मरी जाए का मरीज वर्षा सब उठे तीजे किए संरक्षण करते करना मूल तरह से अटोमेटिक मरीज सी तार फोन वर्षा हेल्ला उठ अटोमेटिक सीटा हो पूर्व जो सुकृति थी तुम्हार तुम तुम जानवा पड़े मुझे भक्त है लोक बेल पचारे आम सब तुम ए सब कहीदेव आम सब पचारे भाई अलग लगे कौन तुम उत्तर जी मई नहीं गले बसे बसें पचारे कि बाजार कहल किमी बाज कौन कह क्या झगड़ा कर घर झगड़ा करते कमी बाबा बाजार कल गोटे आश्चर्य कम पैसे कि सब बाबा जी छुआ कौन सब गोटे बाबा जी कहते सब तक किसी ना भाग्य जिते पैसे कहूँ जहाँ भाग्य थी आप परम भाग्यम सतोषम परम धनम आपको मन पड़े कि परम भाग्यम सतोषम परम धनम आगे परम भाग्य जो मैंने कि पितामाता पूर्व सुकृत था पितामाता सुकृत पुत्र हुए सुखी पितामाता सुकृत पुत्र हुए राज्य हम आउ सतोष परम धनम संसार सब बड़ धन हूँ सतोष जहाँ भगवान देखते सतोष रुह जो स्थान जमी स्थित जी भक्ति करें असंतोष कौन कर असंतोष केवल ये हवा दरकार मोर भगवान चरण कमल में भक्ति मु भगवान को ठीक से सेवा करें आउ किसी असंतोष ये समाधान नहीं कर असंतोष तुम्हें कर्तव्य च्युत हो रोग भी हो मानसिक चिंता पर एक बड़े भल भाग्य हाँ सुकृति जो पूर्व सुकृति केमती आप घरे पा पचारा पे पचारती ना सब कहीं कौन कहीं तुम साधु हो पूर्व घरे ना केमी जन साधु मार्ग को आसला कहीं भक्त से कहीपर जे प्लां कर आम सर आम कर कहीं हटात घर आस कहीं रास्ता आसो कौन कर मंदिर अच्छी तरह पानी टी पड़गला जो मान पूर्व सुकृति अच्छी तुम साधु संग मिलना मैं सब पटक नहीं आउटे जीवटा सरल आसार बहुत कष्ट तार दम फाटा खंडन मिलना चली आस माइ हाथ पटे माइ हाथ ठेल देख कि भल लगे संसार एक कर्मफल खंडन समय आसे साधु संग मिल साधु संग कले कर्मफल खंडन हम कि नुह कर्मफल खंडन समय जो चली आसे साधु संग मिले पड़े अवतार बर्तन ये जहाँ कर्मफल बर्तन से काटि बुझे ना भक्त जो कर्मफल गुडाक दीखित जन हरिणाम कर भगवान को सेवा कर आसुची हा सुख दुःख यसो अपराध र अपराध यसो अपराध नाम अपराध वैष्णव अपराध धाम अपराध सेवा अपराध उपराध अपराध कहीं सी तर सिद्धांत विषय भा आप प्रकृतम जो हवे ऋचुकुंद स्थिति भागवत वाणी जोड़ुंच सीकृत का रचना कर विशाल बड़ टीका रचना कर कहार कृपा डाक भगवान लड़े लगे लड़ा सी कर भगवान सांगे झगड़ा कर छुआ का मांग कर पैसा पत्र आने से सब झगड़ा कर भगवान को सिद्धांत आने वाला कर क्या कहार कृपा डाक साधु कृपा डाक ना भगवान कृपा स्थापन कर साधु कृपा भगवान का कृपा भगवान का कृपा हो जाएगा कौन साधु द्वारा कृपा करेंगे सदान कृपा सदन से कृपा तुम आगे भगवान कृपा कथा कहता कहते भगवान का कृपा है से भगवान साधु को साधु द्वारा ही तुम उद्धार करेंगे साधु कृपा टू आगे धर से पूरा साधु पक्ष भक्त पक्ष पूरा भक्त और भक्ति तो जीवन परम्पर खंडन समय आसने का सब समय तो माया कौन करेंगे ये समय जीव को प्रहार करेंगे कहीं सरल जीवटा विष भोग वासना थी परम्फल मंडल चलिए सरल जीव बाड़े जो बाड़े असुविधा करके फेल उठे आई समय तक साधु मिल जाए तार गोटे सुजोग आसाला फेर जो साधु समय फेरी पड़ुंट फेरी फेरबार कारण गोटे रहा फेरी जो फेरी पड़ विश्वास पूर्ण मत आम आज अल्प विश्वास थी माइक फोन कहला जहाँ परम्फल मंडन समय आगे जाऊ जीवटा जाऊ तब आठे आई अल्प सुकृति अच्छी ना कि मन रखा गुड़ा कर्मफल खंडन समय आसिले ही आम चयस अच्छे आम कर्मफल या इंडिपेडेट पूरा लग रही पर्यटन जब तुम भाव स्टेज पर न आस भाव स्टेज आए तो भाव रही भावटा कौन एक्सट्रा जो इंग्लीश कहते तो मन इंद्रिय युवक चयस ना केवल केवल कृष्ण चिंता भाव स्टेज से पतन ना भाव स्थित तुम इंडिपेडेट आज कम कर स्वतंत्र भक्त गुडा पद गुडा जो दौर से स्थिति अवस्था निजर पोषण कबुना चिंती रही आबेर घोरे शब्द भोर शब्द कौन अर्थ भोर शब्द अर्थ कौन घोड़ा घोड़ा घोरे शब्द बहुत शब्द मन शब्द रूप पड़े जो जो गृहस्थ विचार को सी कौन गृहस्थ शरण कहला निजर पोषण कबुना चिंती रहा निज कम चिंता के पोषण केमी बचे के खाइब बुढ़ा किए पचार किए पचार अरे जी भगवान गीतार कहे भविष्य वेद अंश गीता बर्तमान अर्जुन भविष्य आनी भूता आनी माँ तो वेदना सब जानी बर्तमान भविष्य अतीत सब जानी भविष्य विषय कहीं चिंता करें कृष्ण आम जहाँ भजन कर सी जानी भविष्य कौन हम क्योंकि मर बुढ़ा किए पचार मेडिकल जावा कि नाई किए पचार कूकर खाइब कि मगड़े खाइब कि कड़े पति किए आम कौन दरकार चिंता करें सीधा सी कहते भावे घोरे ये इंडिपेडेटा काम कर जनक स्वीकृति बल साधु स्वीकृति अर्पण कर दुईटे जिस मन रखा पड़े तार कर्मफल खंडन होगा समय मायाटा को प्रहार कर साधु समय मिल जाती आस कि यदि सरल जीव थी साधु देव कृपा कर साधु विश्वास गुरुदेव श्री कृष्ण को कौन तार प्रमाण तो भगवत दब जी नारद मुनि कथा नारद मुनि नलदेव मणिक लोक कौन सुकृत दे नियम थे मद्यप नारी नारी संघ नहीं जल क्रीड़ा कर पूजा उपासना करना प्रणाम भी करना तो कहीं कृपा कर अभिषेक कहीं देदेव कहीं स्वीकृति साधु स्वीकृति अर्पण करीबक टाणिकी नहीं आस जीवन लिखुच दिखुच भक्त सन्दर्भ लिखुच जतुर्छया 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 मत कथा आद से जतुर्छया शत्रु व्याख्या कर जतुर्छया कौन जतुर्छया व्याख्या करते सुंदर व्याख्या से लगे आकस्मिक भाव मत कृपा आकस्मिक भाव एक्सीडेट प्रभुपा विदेश जावाई आम कौन सब प्लान ना कौटे चार जीवारी लोक कष्ट मठाड़ जी ତାହେଲେ ମଠଟି ବାବା ଅଛି ତାଙ୍କ ତୁ ଟିକେ କଥା ଶୁଣିବା, ତାଙ୍କ ସାର ଦୁଇ କଥା ପଚାରିବା, ତାଙ୍କ ତୁ ମନ୍ତ୍ର ଆଣିବା, ଆମର କଣ ଯୋଜନା ଅଛି ନା? ଆଉ ଯୋଜନାରେ ପ୍ରଗତି ହବା, ଆଉ ଆକସ୍ମିକ ସାଧୁର କୃପା ଦିନେ ଡିଫରେଣ୍ଟ ଡିଫରେଣ୍ଟ ସାଧୁ କୃପାଟା ଢାଳି ଦେଉଛି କାହିଁକି ପ୍ରଭୁପା ଜାଣିଥିଲେ କି ତାଙ୍କ ଚିକିତ୍ସା କଲା ଏବେ ପ୍ରଭୁପା ଯେତେବେଳେ କାଲି କହୁଥିଲେ ତାହେଲେ ପ୍ରଭୁପା କହିଲେ ଯେତେବେଳେ ଆମେରିକା ଆସିକି ମୋ ଗୁରୁ ଭାଇ ପ୍ରଥମେ ଆସିଥିଲେ, ସେ ଆସିକି ତଳେ ସେ ଯାଇ ସେ ଯାଇ କହିଥିଲେ ସବୁ ଯେ ଏଠି ସବୁ କାମ ଚଳେଇବି, ଆଉ ସ୍ପେଶାଲି ଇଲିସିଟ ସେକ୍ସ ତୁମେ ଅବୈଧ ଯୌନ ସମ୍ପର୍କ କରନି, ଏଇଟା କହିଲା ମାନେ ଆଉ ମିଠିଟି ଆମିଷ ଖାଏନି ଆଉ ଅବୈଧ ଯୌନ ସମ୍ପର୍କ କରନି ମାନେ ସେ ଭାବି ଏଇଟା ଗୋଟେ ନନ୍ସେନ୍ସଟା, ଏଇଟା ଗୋଟେ ଗୋଟେ ଏଇଟା କ'ଣ ମନା କରୁଛି? ପ୍ରଗତ କହିଲେ ଆମ ଗୁରୁ ଭାଇ ଆସିଥିଲେ ସେ ସେଟା ଯାଇ କହିଲେ ନା ଏଇଟା ସମ୍ଭବ ହବନି, ମୁଁ ଯେତେବେଳେ ଆସିଲି ପ୍ରଗତ କହିଲି ମୁଁ ଯେତେବେଳେ ଆସିଲି ଦେଶକୁ କମ୍ପ୍ରମାଇଜ୍ କଲି, ମୁଁ ନନ୍ କମ୍ପ୍ରମାଇଜ୍ ମୁଁ କହିଲି ନା ଏଠି ଦୁଇଟା କରିବାକୁ ପଡ଼ିବ, କମ୍ପ୍ରମାଇଜ୍ କିଛି କରିବି ମୁଁ ଡରିଲି ନା ତୁମକୁ ଏଇଟା କରିବାକୁ ପଡ଼ିବ, କାରଣ ବହୁତ ଭକ୍ତ ବି ମୁଁ ଶୁଣିଛି ଅବଶ୍ୟ ସେଟା ପଢ଼ିନି କେଉଁଠି କହୁଥିଲି ପ୍ରଭାତ ଶୁଣୁଥିଲି ସେ କହୁଥିଲେ ପ୍ରଭାତ ଆପଣ ସବୁ ନିୟମ ରଖନ୍ତୁ ଏଇ ନିୟମଟା କାଟି ଦିଅନ୍ତୁ ଚତୁର୍ଥ ନିୟମ ଚାରିଟା ମାଗିନେ ପୁଣି ପଞ୍ଚମ ଜିନିଷ ମାଗିନେ କୋଡ଼ିଏ ଛୁଟିଆ ଜିନିଷ ନା କୋଡ଼ି ଛାଡ଼ ଦବ ବାବା ଯାଇ ଛାଡ଼ିଦେବ ଲଣ୍ଡା ହେଇ ଛାଡ଼ିଦେବ କଳି ତୁମକୁ କେବେ ଛାଡ଼ିବନି, ଏବେ ଯେତେ ଶୁଦ୍ଧ ନାମ ତୁମେ ନ କରିଛ କଳି କଳି କପଳ କେବେ ଉଦ୍ଧାର ହେଇପାରିବେ ମୁଁ ଯେତେ ସ୍ପଷ୍ଟ କରିବି, ତୁମେ ଶୁଦ୍ଧ ନାମ ଉଚ୍ଚାରଣ ନ କରୁଛ ଅନ୍ୟ ଅଭ୍ୟାସ ଛାଡ଼ିକି ଅପରାଧ ମୁକ୍ତ ହେଇକି ଶୁଦ୍ଧ ନାମ ନ କରିବ କଳି ତୁମକୁ ଗୋଡ଼ି ଗୋଡ଼ି ତା ଯୁଗଟା ଆଉ ସେ କ'ଣ ସେ ଛାଡ଼ିବ କାହିଁ କଳି ମହାରାଜ ଗୋଟେ ଯୁଗ ସେ ବୈଷ୍ଣବ ଆଉ ଗୋଟେ ଗୋଟେ ଖାଇବେ ସମସ୍ତେ ଆଉ ବସି କଥା କହୁଛି ଦ୍ୱିତ ପାନ ଦେଶ ଆସି କହିଲେ ଏଇଟାକୁ କାଟି ଦିଅ ନାଇଁ ସମ୍ଭବ ନାହିଁ କମ୍ପ୍ରମାଇଜ କରିବେ ଏଥିରେ କୌଣସି ଲକ୍ଷଣ ଆସିଥିଲେ ପାପ ଆଉ ଧର୍ମ ସୂର୍ଯ୍ୟ ଆଉ ଅନ୍ଧକାର ଏଟା ଏକା ସାଙ୍ଗରେ କେବେ ରହିପାରିବେ କେବେ ହବ ଆଲୋକ ଅନ୍ଧକାର କେମିତି ଗୋଟେ ସାଙ୍ଗରେ ଆଲୋକ ଅନ୍ଧକାର ରହିପାରିବେ ଅନ୍ଧକାର ଯୋଡ଼ ଆଲୋକ ରହିପାରିବେ ପାପ ଯୋଡ଼ ରହିବ ସେ ଧର୍ମ ନାହିଁ ଧର୍ମ ଯୋଡ଼ ରହିବ ପାପ ନାହିଁ ଦୁଇଟା ଦୁଇଟା ସମାନ ଯୋଡ଼ ଯାଇ ମୁଁ କମ୍ପ୍ରମାଇଜ କିଛି କଲିନି ଦୁଇଟା ହବ ସକ୍ସେସ ପାଇଲେ ସେଥିରେ ପ୍ରଭୁ ମ୍ୟାରେଜ୍ କରନ୍ତି ବିବାହ କାହିଁ କରିଦେବି ଏଥିପାଇଁ ବିବାହ କରିଦେଲେ କାରଣ ସେମିତି ରହିପାରିବେନି ନା ପ୍ରଭୁ ନା ତ ବିବାହ ଆଉ ୱାନ୍ସ ମ୍ୟାରେଜ୍ ନୋ ଡିଭୋର୍ସ ୱାନ୍ସ ଡିଭୋର୍ସ ନୋ ମ୍ୟାରେଜ୍ ଥରେ ବିବାହ ସବୁ ଆଉ ଥରେ ଦ୍ୱିତୀୟ ଥର ବିବାହ କରିପାରିବେ ତ ଦ୍ୱିତୀୟ ଥର ବିବାହ କରିପାରିବେନି ଥରେ ଡିଭୋର୍ସ ହେଲା ଆଉ ଆଉ ବିବାହ କରିପାରିବେ ବ୍ରହ୍ମଚାରୀ ବ୍ରହ୍ମଚାରୀ ଭଳି ରହିବେ ସେଥିରେ ପ୍ରଭୁ ତ ମ୍ୟାରେଜ୍ ଜିନିଷ ଶିଖେଇବେ ଭାରତବର୍ଷ ମାଡ଼ିଗଲାଣି ଆଉ ଏବେ ବିଦେଶରେ ଏଇଟା ଆମେ ମୁଁ ପ୍ରଥମ ସବୁବେଳେ ସେଇଟା ଭାବେ ଇ ନିୟମଟା କାହିଁକି ଗଲା ଭାଗତା ପଢୁ ଛୁଆ ହସେ ହୁଏ ସବୁ ଆମେ ତ ମାନେ ବାବା ଛେଳ ପରେ ସଂସାର ବିଷୟରେ କିଛି ଜାଣିନଥିଲି କେତେ ପକା ଥିବା ବାବା ଯେ ପାଞ୍ଚ ବର୍ଷ ସାତ ବର୍ଷ ପରେ ଆମେ ସବୁ ଜାଣିଲୁ ସବୁ କେମିତି କଣ ସ୍ୱାମୀ ସ୍ତ୍ରୀ କେମିତି ସହବାସ କରନ୍ତି କଣ ଆମେ ଆମକୁ କିଛି ଆଜ୍ଞା ନଥିଲା ବାଇଶ ବର୍ଷ ଚବିଶ ବର୍ଷରେ ବାବା ଝେଳ ମତେ ମୁଁ ଯେତେବେଳେ ନୂଆ ଆସିଲି ଇଏ ଆମର ଗୋପୀନାଥ ମହାରାଜ କ୍ଲାସ ଦିଅନ୍ତି ମତେ ହସ ଲାଗେ ଏଇଟା ଗୋଟେ କଣ ପଠନ ଏଇଟା କୁହାଉଛି କରିବନି ବୋଲି ଏଇଟା ତ କେବେ କରନ୍ତିନି କାରଣ ଆମେ ଛୁଆଟେ ଜାଣିନୁ ସବୁ ଲୋକ କରନ୍ତିନି ଆମେ ଆମେ ଗୋଟେ ଜାଣିନଥିଲୁ କିନ୍ତୁ କଳିଯୁଗ କଳିଯୁଗ ନାଟକ ତାର ଗୋଟେ ରୋଗ ହେଇଗଲେ ସେଇଠି କଳିତ ଖାଇବ ସେଇଥିରେ ହିଁ ଶୁଖିବ ସେ କଥା ନା ଜାଣି କହିଲେ ସବୁ ରୋଗ କଥା କହୁଥିଲେ ଯେ କେମିତି କଥା ଗୋଟେ ଟିକେ ଆସିଥିଲି ହଁ ଜୀବକୁ ଚଏସ୍ ଦିଆ ହେଇଛି ଯୋଉ ସେଇଥିରୁ ଆମେ ନାନୀ ପଳେଇ ଆସିଥିଲେ ଜୀବକୁ ଯୋଉ ଏ ସାଧୁ ସଂଘ କଥା କହୁଥିଲେ ନା ସାଧୁକୁ ଆକସ୍ମିକ ଭାବରେ ଯୋଉ ସାଧୁଙ୍କର ଭେଟ ହଉଛି ଏଇଟା ହଉଛି ପ୍ରଭୁପାଦ ଯୋଉ ଯାଇଥିଲେ ବିଦେଶକୁ ସେମାନେ ଜାଣିଥିଲେ କି ଏ କଥା କହୁଥିଲେ ପଳେଇ ପଏଟା ଅଲଗା ଅଲଗା କରୁଛି ନା ଆକସ୍ମିକ ଭାବରେ ସାଧୁ କୃପାଟା ପ୍ରବାନ ହବ ଏ ସରଳ ଜୀବ ବର୍ଷକୁ ସାଧୁମାନେ ପଳାଇ ଆସୁ ଭଗବାନ ଗୋଟେ ଯୋଗମାନଙ୍କର ବ୍ୟବସ୍ଥା ନା ଆଉ ତମକୁ ନିଜେ ପହଞ୍ଚେଇ ଦେବେ ଆଉ କେଉଁ ଯିବ ଆସିବେ କ'ଣ ପ୍ରଭୁ ଜାଣିଥିଲେ ଏଇ ଲୋକ ଆସିବୁ ସେଥିରେ ସେ ପ୍ରଭୁ ପ୍ରଭୁ ତାଙ୍କୁ ପଚାରୁଛନ୍ତି ପ୍ରଭୁ ଆମର କିଛି ସ୍ୱୀକୃତି ଲାଗି ଆପଣ ପାଇଲି ପ୍ରଗତିଲା ମୁଁ ତୁମକୁ ସ୍ୱୀକୃତି ହେଉଛି ଭଲ ସ୍ୱୀକୃତି କିଛି ନଥିଲା କାରଣ ସାଧୁ ସ୍ୱୀକୃତି ଅର୍ପଣ କରନ୍ତି ଦୁଇ ଜିନିଷ ଏ ଯୋଉ ଏ କଥା ମୁଁ ଏଠି ଆସିଥିଲି କାହିଁକି ଶୁକ୍ରା ସାଧନା ଦୁଇଟା ଜିନିଷ ରହିଲା ଗୋଟେ ଜିନିଷ ରହିଲା ପୂର୍ବର ସ୍ୱୀକୃତି ଥିଲେ ଜଣେ ତାର ଭଗବତୀ ଟିକେ ଥିଲେ ମାୟା ତମ ତାଡ଼ିକି ତଡ଼ିକି ତମ ଧର ପଠେଇଦେବ ସାଧୁ ଭଗ ଗୋଟେ ଦ୍ୱିତୀୟ ଜିନିଷ ହେଲା ଯିବା ସରଳ କିନ୍ତୁ ସେ ସାଧୁଙ୍କୁ ଯଦି ଶୁଦ୍ଧ ସାଧୁ ଭେଟିଗଲେ ଆକସ୍ମିକ ଭାବେ ଯେମିତି ଭେଟିଗଲେ କିଏ ପ୍ରଳବଗର ମାଣିକି ଆକସ୍ମିକ ମହତ କୃପା ଯଦୁରାଜ ସରି ରାଜା ରହୁ କଣ କାହା ଭେଟିବେ ଜଳ ଭରୁ ସେ କଣ ଜାଣିଲେ ଜଳ ଭରୁ ସେ ଯାଉଥିଲେ କପିଳ ମୁନିକ ଆଶ୍ରମ ସେ କପିଳ ମୁନିକ ଆଶ୍ରମ ସଦସ୍ୟ କରିବା ପାଇଁ ଯାଉଥିଲେ ନା ଖାଲି କଣ ଯାଉଥିଲେ ନା କିନ୍ତୁ ଏବେ ଅଡ଼ୁଆ ହେଲା ରାଜସିକ ଭକ୍ତିରେ କରୁଥିଲେ ନିର୍ମଳ କାର୍ଯ୍ୟକଳ୍ପ ନଥିଲା ଆମର ଭୋଗଯୁକ୍ତ ଭକ୍ତି ତାଙ୍କର ତ ଭୋଗଯୁକ୍ତ ଭକ୍ତି ରାଜସିକ ଭକ୍ତି ରାଜା ଥିଲେ ନା ରାଜସିକ ସ୍ୱଭାବଟା ଥିଲା ଯାଉଥିଲେ କିନ୍ତୁ କପିଳ ମୁନିକ ଆଶ୍ରମ ଉଦ୍ଦେଶ୍ୟଟା ବହୁତ ବଢିଆ ଥିଲା କପିଳ ମୁନିକ ଆଶ୍ରମ କଣ ଯେ ତାକୁ ଜଳ ଭର ଦ୍ୱିତୀୟ ଜଳ ଭର କରିଥିଲେ ସବୁଦିନ ପାଇଁ ସେ ଜଙ୍ଗଲ ଭିତରେ ରାଜଙ୍କଠୁ ଓହ୍ଲାଇକି ସେ ରହିଗଲେ ଏମିତିକା ତାଙ୍କୁ ପ୍ରବଚନ ଦେଲେ ଏ ଜଗତର ସମସ୍ତ ତତ୍ତ୍ୱକୁ ତାଙ୍କ ପାଖରେ କହିଲେ ରାଜା ରୋହଣ ସେ ରହିଗଲେ ପାଲିଙ୍ଗି ସେଠି ସବୁଦିନ ପାଇଁ ପାଲିଙ୍ଗି ଫେରିଗଲା ରାଜଦରବାର ସେ କପିଳ ମୁନିକ ଆଶ୍ରମ ଯାଉଥିଲେ ଆକସ୍ମିକ ଭାବରେ ମିଳିଗଲା କିଏ ଜଳଭର ଚନ୍ଦ୍ର ସାଧୁକୃପାଟା ଆକସ୍ମିକ ହବ ସାଧୁକୃପା ଶୁଦ୍ଧ ଭକ୍ତ ଚନ୍ଦ୍ରଙ୍କ ମନ ପଡ଼ିଲା ତାଙ୍କ କଥା ଭାରି ମାନେ ପ୍ରାଣସ୍ପର୍ଶୀ ସ୍ଥାନ ତାଙ୍କର ଭଗବାନ ଏତେ ତାଙ୍କୁ ପଠେଇଥିଲେ ଏ ଜଗତରେ ଭକ୍ତିର ମହିମା ପ୍ରତ୍ୟେକ ଭକ୍ତ ଯଦି ରୂପାଦ ପର୍ବଟ ପଢିବାରେ ସେ ବୁଝିପାରିବେ ଯାହାର ଯଦି ସମୟ ଅଛି ସେ ପଢିବା ଦରକାର ସବୁ କେତେ ବଡ ବଡ ସିଦ୍ଧାଂଶ ଦେଇଛନ୍ତି ଆମମାନଙ୍କୁ ସବୁ ବୁଢ଼ା ବୟସରେ ବହୁତ ସେବା କରିଥିଲେ ଆମ ଦିନବେଳା ପଢିପାରିଲୁ କିନ୍ତୁ ସେଥିରେ ଦୁଃଖ ନାହିଁ ଏ ପ୍ରଭୁପାଦ ଗ୍ରନ୍ଥର ସବୁ ରହିଛି ଦେଖିବା ଦରକାର ପ୍ରଭୁପାଦ ପର୍ପୋର୍ଟ ସେଥିରେ ମୁଁ ଦେଖୁଛି କୋର୍ଟ କହିଛନ୍ତି ବଳଭଦ୍ର ପ୍ରଭୁପାଦ କୋର୍ଟ କହିଛନ୍ତି ତା ପୂର୍ବ ଯେଟା ପ୍ରଭୁପାଦ କେତେ କଷ୍ଟ କରି ଆମେ ସବୁ ଲେଖିଛନ୍ତି ସାଧୁଙ୍କର ଦୁଇ ପ୍ରକାର କୃପା ଅଛି ଗୋଟେ ସ୍ୱତନ୍ତ୍ର କୃପା ଯେମିତି ରାଜା ରଘୁବର ପ୍ରତି ଭରତଙ୍କର କଣ ହେଲା ସ୍ୱତନ୍ତ୍ର କୃପା ସେ ରାଜସ୍ୱ ଲୋକଟା ଥିଲେ ନା ତାଙ୍କୁ କଣ କହୁଥିଲେ ଭାର ବହିବା ପାଇଁ ଭାର ବହିବାର ଲୋକ ଯାଇଥିଲେ ତାଙ୍କୁ ମୁଁ ଗାଳି ଦେଉଥିଲି ଏତେ ଚାଲିପାରୁନଥିଲେ ଯୁବମାନେ ମରିଯିବେ ବୋଲି ପାଦଟାକୁ ବହୁତ ସାଧାରଣ ଲୋକ କହୁଥିଲେ ତୁ ମୋଟା କି ପତଳା କି ତୁ ଜାଣିଛ ନା ମୁଁ ତୁମକୁ ଗନ୍ଧ ଦେବି ତୁମକୁ ଭାସିଲି ଯୋଉ ଯାହା ସବୁ କହିଲେ ଏଇଟା ମାନେ ଶୁଣୁନାହାନ୍ତି ରାଜା ଜଡ଼ଭର ଜଡ଼ଭର ତୁମେ ଶୁଣୁନାହାନ୍ତି ଆଗରୁ ଆମକୁ ସମସ୍ତେ ତାଳନା କରିଛନ୍ତି ଭାଇକି କହିଛନ୍ତି କ୍ଷେତ କ୍ଷେତରେ ଯାଇ ଖଟନ୍ତି ତାଙ୍କ କଥା କାହିଁ ମୁଖ କରିବେ ରାଜା ରଘୁବରଙ୍କ ପ୍ରତି ତାଙ୍କର ଏଇଟା କାହିଁ ହେଲା ଏହାର କାରଣଟା କିଏ କହିପାରିବେ କିଛି କହିପାରିବେ ସେଥିପାଇଁ ସାଧୁର କୃପା ଭଗବାନଙ୍କର କୃପା ହଉ ସୌରି କୃପା ସିଂହ ମନରେ କାହାକୁ ରଖିବ କାହାକୁ ମାରିବାଟା ସିଂହ ଉପରେ ଡିପେଣ୍ଡ କରେ ଆମେ ଆମେ କେବଳ ଗୋଟିଏ ସିଦ୍ଧାନ୍ତ ଉପରେ ବଞ୍ଚିକି ରହୁଛୁ ନହେଲେ ଯୋଗ୍ୟତା ହିସାବରେ ଦେଖିଲେ ଶାସ୍ତ୍ର ସିଦ୍ଧାନ୍ତ ହିସାବରେ ଦେଖିଲେ ଆମେ ସବୁ ରିଜେକ୍ଟ ହେଇଯିବା ସବୁ ରିଜେକ୍ଟ ହେଇଯିବ କାରଣ ଆମର ଅଭିମାନ ହିଁ ଯାଇନି ଋଣାଦେବୀ ଭାବ ବି ନାହିଁ ପାପ ବୃତ୍ତି ମନକୁ ଛାଡ଼ୁନି ବିଷୟ ଆସକ୍ତି ବି ଛାଡ଼ୁନି ଆମେ ସବୁ ସବୁଥିରୁ କଟିଯିବା କିନ୍ତୁ ଗୋଟିଏ ଜିନିଷ ଆମେ ବଞ୍ଚିକି ରହିବା ଯେଉଁଟା ସେ ଗୋଟେ ଭରସାରେ ଆମକୁ ବଞ୍ଚିକି ରହିଛି ସେଇଟା ହେଉଛି ଏଇ ଭଗବାନଙ୍କର ସାଧକର କୃପା ହେଉଛି ସୌରୀ କୃପା ସୌରୀ କୃପା ମାନେ ସିଂହ ଭଳିଆ ସିଂହ ପାଖରେ ଠେକୁଆ ଥିଲେ ତାକୁ ମାରିବନି କିନ୍ତୁ ଆଉ ଗୋଟେ ସିଂହକୁ ଗୋଟେଇ ପାରିବ ତା ଇଚ୍ଛା ସେ ତା କାହାକୁ ରଖିବ କାହାକୁ ମାରିବ ସେ ଗୋଟେ ସାଧୁଙ୍କର କୃପାଟା ସ୍ୱତନ୍ତ୍ର କୃପା ସେ କାହାକୁ ଦେବେ ଯୋଗ୍ୟ ପାତ୍ର ଦେଇପାରନ୍ତି ନ ଦେଇପାରନ୍ତି ଅଯୋଗ୍ୟ ରହିପାରେ କିଛି ଇନ୍ଦ୍ର ପ୍ରତିଦିନ ପୂଜା କରୁଥିଲେ ନା ଲୋକକୁ ତାଙ୍କ ଗୁରୁ ବି ସେ ମାରିଥିଲେ କିନ୍ତୁ ଇନ୍ଦ୍ର ପରିତ୍ର କୃପା ହେଲାନି ଦିଦିଙ୍କୁ ହେଇଗଲେ ନାରୀ ସାଙ୍ଗରେ କ୍ରୀଡ଼ା କରୁଥିଲେ କୁବେରଙ୍କର ପୁତ୍ର ଏଇଭଳି ଗଙ୍ଗା ଜଳ ତାଙ୍କ କୃପା ହେଲେ ସାଧୁ କୃପା ସେ କିଛି କହିବନି ସବୁ କୃପା ରାଜା ରହୁ କଣ ପିତାଙ୍କୁ ଭାଇଙ୍କୁ ଗ୍ରାମବାସୀଙ୍କୁ ବା ଜନସାଧାରଣଙ୍କୁ ଦେବୀ ଭକ୍ତଙ୍କୁ ଦେବୀ ଭକ୍ତ ଯେଉଁମାନେ ଧରି ନେଇଥିଲେ ତାଙ୍କ ପ୍ରତି ଯେଉଁ କୃପା ହେଲାନି ସ୍ପେଶାଲ କୃପା କାହାକୁ ଦିଆହେଲା ରାଜା ରମଣ ପ୍ରତି କିନ୍ତୁ ସମସ୍ତଙ୍କ ପ୍ରତି କୃପା ହେଇଛି ଏଇ ସିଦ୍ଧାନ୍ତରେ ମୁଁ କହିବା ପାଇଁ ମନ ପଡ଼ିଗଲା ଝଟା ଚିନ୍ତା କଥାଟା ଚକ୍ରପତି ଲେଖୁଛନ୍ତି ଶୁଦ୍ଧ ଭକ୍ତ ନା ଶୁଦ୍ଧ ଭକ୍ତଙ୍କର କୃପାଟା ସବୁବେଳେ ସମସ୍ତଙ୍କ ପ୍ରତି ରହିଛି କିନ୍ତୁ ପାତ୍ରତା ହିସାବରେ ତାଙ୍କୁ କୃପା ମିଳିବ ପିତାଙ୍କୁ ଯେ କୃପା ମିଳେନି ତା ଆମେ କାରଣ ପିତା ସବୁବେଳେ ଚିନ୍ତନ କରୁଥିଲେ କାହା ଉପରେ ଜଡ଼ଭରଙ୍କ ଉପରେ ପୁତ୍ରଟା ବ୍ରାହ୍ମଣ ହେଇକି ଦ୍ୱିପଦ ଶିଖିପାରିଲାନି କେମିତି ବଞ୍ଚିବ କେମିତି ବଞ୍ଚିବ ଏଇ ଭବିଷ୍ୟତ ଲୋକ କେମିତି ବଞ୍ଚିବ ଜଡ଼ ଏ ତ ଜାଣିଛନ୍ତି କୁ ସବୁଠୁ ଭୟ ଥିଲା সঙ্গ। আমার তো সঙ্গটা ভুল হচ্ছি, আমার ভক্ত সঙ্গ ভালো লাগিয়া দরকার, আমার সঙ্গটা ভালো হবে গসিপি গসিপিবা গপসপ করিয়া পর বিষয়ে চিন্তা করিয়া পর কথা কহিবা। ভাই আমি অন্যের খারাপ বিষয়ে চিন্তা করিয়া বা ভালো বিষয়ে চিন্তা করিয়া মানে সে ব্যক্তি প্রতি আমার আসক্তি আসিব হি আসিব, কারণ প্রতি আসক্তি আসিব আপনি দোষ আসবে আমার এটা দরকার না। ভক্ত সঙ্গ করুছে কেবল কৃষ্ণ কথা পাই নাম সংকীর্তন পাই, সে আও আমার কিছু নেই, সে আমার গুরু ভাই বন্ধু কে ভক্ত বন্ধু ও গুরুদেব আশ্রিত শিষ্য হন্তু আমার কিছু মতলব না, আমার কেবল সত্য সেবক সম্পর্ক ভক্তির সম্পর্ক, নহলে পুরো এই সঙ্গটা সঙ্গ যাহা ডর লাগু নেই সে ভক্তের প্রগতি করিপারি হইনি। ভরত মহারাজ পাঠটা বন্ধ করুছিল এইপাই গোটি জন্ম পর চালিয়ে গেল কেবল ভগবানকে ভাল পাই, পুরো যাহা সঙ্গে সম্পর্ক কি তাকে ভাল পাইনি, কিন্তু পিতাঙ্ক প্রতি কৃপা হয়েছে ভ্রাতাঙ্ক প্রতি ভাই মানে চিন্তা করলাম মা ভাই ভাই যাই বাইরের লোকঙ্ক ধরে খটুছন্তি কি বাইরের লোক তাঙ্ক কোণ পেজত প্রাণ টিকে দৌছন্তি সে আম আম বিলবাটে খট তাঙ্ক প্রতি কৃপা হয়েছে। আচ্ছা জনসাধারণ দেখুছিলে কি না জড় বলতে তাঙ্ক প্রতি কৃপা হয়েছে, দেবী ভক্ত প্রতি কৃপা হয়েছে, দেবী ভক্ত দেবী ভক্ত দর্শন কলে যে কোণ দশুটা পঠাই দিলে না পশু আহিয়া পশু তার মরবে দরকার থাকে নর পশু বলে ইয়েটা বিরাশন বসন্ত সকালে লগ্ন শৈল বিশাল জাশুণি জড় হয়েছিল জাশুণি জড় হয়েছিল অদ্ভুত চরিত্র বহু সুন্দর প্রিয় চরিত্র মানুষ বিশ্ব এটি অহম পুরা ভরত নাম রাজা বিমুক্ত দৃষ্ট সঙ্গবাদ আরাধনা ভগবতী হবান মৃগ ভগ মৃগ সঙ্গার্থ রাজা রঘু আপনার পাগল হয়েছে শুনি যে আপনার কি রাজা সুখদেব পরীক্ষিত জাঁচি ব্যাস প্রণাম করছেন না ব্যাসুত্র প্রণাম করছি ব্যাসন্দ্র পুত্র প্রণাম সমস্ত বক্তা সুতা চিন্তা করছেন কেমনি হব বক্তা চিনি ন সত্য চিনি ন আড্রেস জাঁয়া দরকার না কি প্রবচন কি দেখছেন আগে সঙ্গে বক্তা না লেখা হচ্ছে এ বৃন্দাবন আসুন ইয়ে আসুন ব্যক্তি সে এভাবে বক্তা কিছু কহি না প্রথম পচারে আপনার কপড়ে কি আপনার অপাঙ্গ মুনি কি আপনার ব্যাস কি নারদ কি আপনার ভগবান অবধূত কি কি সমস্ত না কেদেবে কিন্তু কেবে নিজ 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 পরিচয় দেবে ভরত মহারাজ নিজ পরিচয় দিই না কেবে বি দেখ না লাস্ট প্রবচন সরলা তো পচারলে রাজা রঘুবনা তপসা নজাতি নজঞ্জয়া এর প্রবচন সব কই সারলে রাজা রঘুবনকে বিনম্রতা দেখিলে কি যেটা ভর ভগবান শুধু ভগবান তো সে দেখিলে কি বহু বিনম্র আর জ্ঞান আত্রতা পাই গেলে ইয়ে ভগবান শুদ্ধ হয়ে সে তো তার পরিচয় দেয় সাধু পরে ভাগবতরে এই হচ্ছে মহিমা রাজা পরিচয় দেওয়া জ্ঞান দিয়ে দেখ পরিচয় দেব তো জ্ঞান নেই যা মতো চিহ্ন ভাগ্য বলে কোনো ঠাকুর সংসার আছে সে ভক্ত ঠাকুর বলে বিশ্বর সমস্ত গ্রন্থাগার সমস্ত গ্রন্থ নষ্ট হয়ে যায় আমাদের কিছু ক্ষতি হওয়ার নির্দিষ্ট ভাগবত তার গোটিয়ে গোটিয়ে শ্লোকর এত জীবন রয়েছে সমগ্র জীবন আমাকে বঞ্চিত রেখে দেব যদি গোটিয়ে শ্লোকর ভাবটা আমার হৃদয় ভিতরে প্রবেশ করে যায় জনভ্রাতঙ্কর ভাব এটা মুখ তুমি জ্ঞান নেই যা মতো চিহ্ন নি মতো তুমি জানো নি কারণ মো পরিচয় দেওয়া আমি চাহ মো পরিচয় তুমি কেবে দিও যেহেতু আমার বলদেব দর্শন সে গৌড়ীয় 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 আকাশ তাঙ্কর নক্ষত্র বলে কুহাছে তারকা বলে কুহাছে কিছু তাঙ্কর থেকে পিতা মাতা গ্রাম কথা কেবে লিখি সেখানে মুখ তো জ্ঞান নেই যা মতো জানো না মুখে তুমি জানো না কারণ মো চতুর্থ নিচল মো কথা কি জানো আমার ম্যাক্সিমম বৈষ্ণব মানুষ ইতিহাস রিসার্চ করে সব বাহার করা হয়েছে তাঁর সমকালীন বৈষ্ণব তাঁর সম্বন্ধী সে কে গ্রামের কে ভাষা তাকে ধরি 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 যেমনি জয়দেব হরিকা সে মেনশন করছেন না শ্রী জয়দেব শ্রী জয়দেব কবি দম্পতি সে কেউ এত লিখবে কেন্দ্র বিল এই ওড়িশার করতে জয়বিল ওড়িশার শিখুব শিখে নিজের নাম কিছু লেখতে কেত বড় মহান জিনিস ইয়ে আমি আপনার পশি করছে ভক্তের কেউ পশিলে না ଭକ୍ତି ଭକ୍ତିର ଯାହା ମନ୍ଦିର ଆମେ ଦର୍ଶନ କଲେ, ମନ୍ଦିର ଦେବତା କ'ଣ ଭକ୍ତି ମହାରାଣୀ କ'ଣ ଦର୍ଶନ କରିବେ ରାଧାକୃଷ୍ଣ, ମନ୍ଦିର ବି ଦର୍ଶନ ଆମର ହେଇନି, ପ୍ରତ୍ୟଭାସ ଅବସ୍ଥା ହେଉଛି। ରାଜା ରଘୁବଙ୍କ ଭାବ ସରି ଭରତ ମହାରାଜଙ୍କ ଭାବ ଏହା ଥିଲା, ଇଏ ହେତୁ ଗୁରୁ ଭକ୍ତ କହୁଛି ମନେ ରଖିବ, କାରଣ କେମିତି ଯିବ ଆସନ୍ତି ଭକ୍ତି କଥା ସେ କଥାରେ ଆଲୋଚନା କରିଯାଏ। ତୁମେ ନେଇଯାଅ, ବହୁତ ଜ୍ଞାନ ନେଇଯାଅ, କିନ୍ତୁ ମୋତେ ଚିହ୍ନନି, କାରଣ ମୋ ପରିଚୟ ମୁଁ ଦେଇଦେଲେ ମୋର ଅଭିମାନ କାଳେ ପଳେଇଆସେ, ମୋର ଅଭିମାନ ଅଭିମାନ ସୁଲାପାନ ଗୌରବ ରଘୁବନ ରକମ ପ୍ରତିଷ୍ଠା ସୁକରେ ବିଷ୍ଠା ତ୍ରେ ଦେଖୁଆ ହରିବ ଯେ ତିନିଟାକୁ ଛାଡ଼ିକି ତୁମ ହରିଭଜନ କର। ପ୍ରତିଷ୍ଠା ହେଉଛି ସୁକରେ ବିଷ୍ଠା, ଗୌରବ ରୌରବ ନର୍କ, ଗୌରବଟା ହେଉଛି ରୌରବ ନର୍କ ସଦୃଶ ସମାନ, ମୁଁ ବଡ଼ ଲୋକ ମୁଁ ଏମିତି ଜାଣିଛି ମୁଁ ଏମିତି, ଆଉ ଅଭିମାନ ସୁଲାପାନ ଯାହା ଅନ୍ତର ଅଭିମାନ ଆସିଲା ସେ ମଦ୍ୟପାନ କରେ ସ୍ୱୀକୃତ କର, ତିନିଟା ଛାଡ଼ିକି ହରିଭଜନ କର ଦୀତିକାର ଲେଖି। ସେ ତ ଭୟ ପରିଚୟ ଦେବେନି, ସେସବୁ କହିଲେ ପୁରା ଜ୍ଞାନ ପାଇଲା ଦେଖିଲେ ପାତ୍ରତା ଅଛି, ମୋ ପରିଚୟ ନେଲେ ହିଁ ମୋର ମୋତେ ମୋର ଭଜନୀୟ ବାଧକ ହବନି, କାରଣ ଅବୃତ ହେଇଗଲା ତାକୁ ଜଡ଼ବଦ୍ଧ କରେଇଦେବି। ସେଟା ତାଙ୍କ ପରିଚୟ ଦେଲେ ଅହମ୍ ପୁରା ଅବଧ ତୋ ନାମ ରାଜା, ଈଶ୍ୱର ମୋତେ ବହୁତ ପସନ୍ଦ ଲାଗେ, ଆଗରୁ ବହୁତ କହୁଥିଲି ଈଶ୍ୱର ଆଜି ଘଟା ତୁମ ହବରେ ଅହମ୍ ପୁରା ଅବଧ ତୋ ନାମ ରାଜା, କାରଣ ଆଙ୍କ ଅନ୍ତର ଜ୍ଞାନ ପାଇଗଲା ପରେ ଗୋଟେ ଜିନିଷ ମଧ୍ୟ ଏଇ ବ୍ୟକ୍ତି କିଏ ଆସି ଏତେ ବଡ ମହାନ ଜ୍ଞାନ ଦେବା ବ୍ୟକ୍ତି ଏତେ ବିନମ୍ର ଅବଧକୁ ଇକିଏସ୍ ଅହମ୍ ପୁରା। ଆଉ ସୁଖଦେବ ଲୁଚେଇକି ରଖିଛନ୍ତି, ସୁଖଦେବ ମଧ୍ୟରେ ବି କହିଦେଇଥାନ୍ତେ, ସୁଖଦେବ ବି କହିନାହାନ୍ତି, ସେ ଚାହୁଁଥିଲେ ଭରତ ତାର ନିଜ ପରିଚୟ ନିଜେ ମୁଖରେ ଦିଅନ୍ତି, ସେ ଦେଲେ ଅହମ୍ ପୁରା ଭରତ ନାମ ରାଜା, ରାଜା ରହୁ କ'ଣ ତୁମେ ଜାଣିଛ ମୁଁ ହଉଛି ଭରତ ନାମକ ରାଜା, ତୁମେ ଇଏ ଚକିତ ହେଇଗଲେ ପାଗଳ ହେଇଗଲେ ରାଜା ରହୁ କ'ଣ ଭରତ ତୁମେ ଭରତ ଯାହାଙ୍କ ନାମରେ ଭାରତ ବର୍ଷ ହେଇଛି ତୁମେ ଆଜି ଅବୃତ ହେଇଛ କାହିଁକି ଏମିତି ହେଲ, ବିମୁକ୍ତ ଦୃଷ୍ଟ ସୁତ ସଙ୍ଗ ମୋର ଗୋଟେ ଦୁଷ୍ଟ ସଙ୍ଘ ହେଇଗଲା ସୁତ ସଙ୍ଘ, ମୁଁ ବହୁତ ଶାସ୍ତ୍ର ଜାଣିଥିଲି, ଭରତ ନିଜେ କହୁଛନ୍ତି ବହୁତ ଅନୁତାପ କରି କହୁଛନ୍ତି, ଏମିତି ମାନେ ନାରଦ ଦାସୀପୁତ୍ର କଥା କହୁଛନ୍ତି, ଭାଗବତ ମହିମା କ'ଣ କହିବ, ଚତୁର୍ବା ଯାହା ଲେଖିଛନ୍ତି ଆଉ କିଛି ଭାଗବତ କହିପାରୁନି, ଗୋଟେ ଅବଶୋଷ ଲାଗୁଛି ମୋତେ, ତାଙ୍କ ସିଦ୍ଧାନ୍ତ ଯେତେବେଳେ ପଡ଼ିଥାଏ ପେଟ ପଡ଼ିଯାଏ, ଭଗବାନ ନ ମିଳିଲେ ବି ତାଙ୍କ ସିଦ୍ଧାନ୍ତ ଭାଗବତର ସିଦ୍ଧାନ୍ତରେ ମନ ବହୁତ ଖୁସି ଲାଗେ, ସେଟା ଜୀବନ ହେଇଯାଏ। ଯେମିତି ଚକ୍ରବର୍ତ୍ତ କହୁଛନ୍ତି ଗୌରବ ଗୌରବ ପାଇଁ କେବଳ କେବଳ କିଏ ଆତ୍ମ ପରିଚୟ ଦିଅନ୍ତି, ଆମେ ମାନେ ଆଜି ହୀନ ହେଇଛେ ଆମେ ନିଜର ପରିଚୟ ଦେଇଦେଉଛେ ନିଜର ଗୌରବ ପାଇଁ, ଭାଗବତ ଯେତେବେଳେ ପୂର୍ବ ଇତିହାସ ସମସ୍ତଙ୍କର କହିଛନ୍ତି ପୂର୍ବ ଜନ୍ମ କିଏ ଗୌରବ ପାଇଁ କହିଥାନ୍ତି, ନାରଦ ମୁଁ ଦାସୀପୁତ୍ର ଥିଲି କିଏ ଦାସୀପୁତ୍ର କଥା କହିଦେବେ, ବ୍ୟାସ ମୋ ଭୂମାନ ହେଇଥିଲେ ଏଇଟା ବ୍ୟାସ ଲେଖିଛନ୍ତି, ପୂର୍ବ କଥାଟା କେମିତି ଲେଖୁଛନ୍ତି ସେମାନେ ନାଇଁ, ଭକ୍ତିର ମହିମାକୁ ବଢ଼େଇବା ପାଇଁ ସେମାନେ ନିଜର ସ୍ଥିତିରେ ରଚନା କରିଛନ୍ତି, ନିଜର ସ୍ଥିତିକୁ ବଢ଼େଇବା ପାଇଁ ସେମାନେ ଏଇଟା କହିନାହାନ୍ତି, ଭକ୍ତିର ମହିମା ନାରଦ ଭକ୍ତି କେତେ ଶ୍ରେଷ୍ଠ ଦେଖ ଦାସୀପୁତ୍ର ଥିଲା ଯେ କ'ଣ ଭାଗବତ ପ୍ରକଟ ନାରଦ ବ୍ୟାସ ନିଜେ କହୁଛନ୍ତି ନା ମୁଁ ମହିମା ନେଲି ଏମିତି ଏସବୁ ବ୍ୟାସଙ୍କ ରଚନା, ପ୍ରଥମ ଜନ୍ମାଦର୍ଶୀ କଥାରୁ ପୁରା ଶେଷ ପର୍ଯ୍ୟନ୍ତ 18,000 ଶ୍ଳୋକ ସବୁ ବ୍ୟାସଙ୍କ ରଚନା, ବ୍ୟାସଙ୍କ ରଚନା କରିଛନ୍ତି, ବ୍ୟାସ ନିଜେ କିଛି ଚରିତ୍ର ଲେଖିଛନ୍ତି ଲେଖିବେ କ'ଣ ଏଇଟା ତ ସମାଜ ଭାଷ୍ୟ ଇଏ ପ୍ରକଟ ହୁଅନ୍ତି ବ୍ୟାସଧାନ ପିତା ଶାସ୍ତ୍ର ନିତ୍ୟ ସବୁ ଭରତ ମହାରାଜ ସେ କଥା କହୁଛନ୍ତି ଅହମ୍ ପୁରା ଭରତ ମନ ରଖିବେ ବୋଲି ପଏଣ୍ଟ ମୁଁ ଆସିଥିଲି, ଏ ପ୍ରକାର ଯେଉଁ ସ୍ୱୀକୃତି ଯିବ କେମିତି ଆକସ୍ମିକ ମହତ୍ଵ ପାଏ ସେଇଟା ବଳ ଗତି ହୁଏ ସେଟା ସୌରୀ କୃପାଟା, ସେଇ କୃପା ଆମର କେବଳ ହେଉଛି ଭରସା, କେତେବେଳେ କାଳେ କୃପା ହେଇକି କିଏ କହିପାରିବେ ସେ ସମୃତ ହେଇଯାଇପାରେ ତା ଦ୍ୱାରା ପଡ଼ିଗଲେ ସେଥିପାଇଁ ସେ ଆଉ କାହିଁକି ଲେଖିବେ, ସବୁ ତୁମର ଚରଣ ସମ୍ପିବ ପଡ଼ିଛି ତୁମର ଘରେ ସେ କାହିଁ ଲେଖିବେ, କ୍ରିକେଟ ଭାବଟା କ'ଣ ଏହା ନା ତୁମେ ତ ଠାକୁର ତୁମର କୁକୁର ବୋଲି ମୁଁ କୁକୁର ଭଳିଆ ପଡ଼ିକି ରହିଛି, କିନ୍ତୁ ମୋତେ ଜାଣ ମୁଁ କୁକୁରଟେ ବସିକି ରହିଛି, କେତେବେଳେ ମାଲିକ କେତେବେଳେ ହେଲେ ଆସିବ କେତେବେଳେ ହେଲେ ତାକୁ ଡାକିବ ନିଶ୍ଚିତ ପଡ଼ିକି ରହିଛି, ଆଉ ସେ ସୌରକୃପା ପାଇଁ ନା ବିମୁକ୍ତ ଦୃଷ୍ଟ ସୁଦର୍ଶନ ଆପଣ କେମିତି ଏତେ ଯଦି ସବୁ ଜାଣିଥିଲେ ଆପଣ କେମିତି ଏମିତି ଏତେ ବଡ ଜ୍ଞାନୀ ଲୋକ ଥିଲେ କେମିତି ଆପଣ ଆସକ୍ତିରେ ପଡ଼ିଗଲେ, ଯଦି ଆସକ୍ତିରେ ପଡ଼ିଗଲେ ଆପଣ ମନେ ରଖିଲେ କେମିତି ମୋତେ ବିଶ୍ୱାସ ଲାଗୁ, ପୂର୍ବଜନ୍ମ କଥା ଆପଣ ଏତେ ଠିକ ମନେ ରଖିବେ, ଆରାଧନା ଭଗବତୀ ଜୀବମାନ ମୁଁ ବହୁତ ଭଗବାନ ଡାକିଥିଲି ନିଜ ମୁହଁ ଆଜି କହୁଛନ୍ତି ଅଭିମାନରେ କହୁନାହାନ୍ତି ମାନେ ଅନୁତାପରେ କହୁଛନ୍ତି ಅರ್ಹತನ ಭಗವತ ಈಹಮಾನ ಮೃಗ ಸಂಗಾರ್ಧ ಮೃಗ ಅಲವ ಮೃಗರ ಸ್ವಂಗರು ಅಸಕ್ತಿಯೊಳಗೆ ಮೃಗಲಿಗೆ ಪ್ರವೃತ್ತಿ ಶ್ಲೋಕ ಈ ಶ್ಲೋಕ ಪ್ರವೃತ್ತಿ ಶ್ಲೋಕ ಬರ್ತೀನಿ ವೀರ ಅರ್ಚನ ಪ್ರಭಾವ ಆ ಪ್ರವೃತ್ತಿ ಶ್ಲೋಕ ಹೇ ವೀರ ಭಗವತ ಅರ್ಚನ ಪ್ರಭಾವರೆ ಸಂಸ್ಕೃತಿ ಬಂದ್ರೆ ಸಂಸ್ಕೃತಿ ವೀರಂ ସେ ସ୍ମୃତି ନାମ ବର୍ତ୍ତମାନ ଲାଗିକି ରହିଛି ଏ ବୀର କାହାକୁ ରାଜା ରଘୁ କହୁଛି ତୁମେ ବୀର ମୋ ସେ ସ୍ମୃତି ନାମ ବିଲକୁଲ ରହିଛି ନା କେମିତି ଆପଣଙ୍କ ସ୍ମୃତି ରହିଲା ପୂର୍ବ ଜନ୍ମ କଥା ନା ଭଗବତ ଅର୍ଚ୍ଚନ ପ୍ରଭାବ ମୁଁ ଭଗବାନ କେତେ ଡାକିଥିଲି ସେ ଅର୍ଚ୍ଚନ ପ୍ରଭାବରେ ପୁରା ସ୍ମୃତି ରହିଯାଇଛି ପୁରା ସ୍ମୃତି ରହିଛି ରାଜା ରଘୁ କଣ ସେଇଠି ସରିଗଲେ ସେଇଠି ତାଙ୍କ ସରିଗଲା ସବୁ ଇଏ ଭରତ ଯଦି ଭରତ ଆଜି ପୂର୍ବ ଜନ୍ମର କଥାକୁ ଭଗବାନ ପ୍ରଚୁର ଆରାଧନା କରିକି ଭଗସ୍ଥିତି ପାଖାପାଖି ଯାଇ ଯଦି ଭଗସ୍ୱର ରହିଲେ ମୁଁ ଫେରିବି ରାଜ୍ୟ ଏତେ ବଡ଼ ଜ୍ଞାନ ପାଇକି ମୁଁ ରାଜାକୁ ଫେରିବି ରାଜ୍ୟକୁ ଫେରିବି କଥା ଫେରିବି ସେ ପାଲିଙ୍ଗି ଫେରିଗଲା ରାଜମୁକୁଟ ରାଜବସ୍ତ୍ର ଚାଲିଗଲେ ସେ ଦ୍ୱିତୀୟ ଜଳଭର ଦେଇ ସେ ରହିଲେ ହେଲା ଆକସ୍ମିକ ଏଇ କଥା ମୁଁ କହୁଥିଲି ଯେମିତି ଦେବୀ ଭକ୍ତ ଦେବୀ ଭକ୍ତ କୃପା କଲେନି ଦେବୀ ପ୍ରକଟ ହେଲେ ଦେବୀ କେମିତି ପ୍ରକଟ ହେଲେ ପାପିକ ତ ଦେବୀ କେମିତି ପ୍ରକଟ ହେଲେ ପାପି ପାଖରେ ଦେବୀ କେମିତି ପ୍ରକଟ ହେଲେ ଦେବୀ ତାହେଲେ ସାକ୍ଷାତ ହେଲେ ତାର ଭରତ ମହାରାଜଙ୍କୁ ରଖିବା ପାଇଁ ଯଦି ଚାହୁଁଥିଲେ ତାହେଲେ ଦେବୀ ତ ପ୍ରଥମେ ତାଙ୍କୁ ଭରତ ମହାରାଜଙ୍କ ପାଖକୁ ପଠେଇ ନଥାନ୍ତି ଅଲଗା ଆଡ଼େ ସେ ପଳେଇଥାନ୍ତି ଘର ମହାରାଜ ଖୋଜି ଖୋଜି କେମିତି ପାରେ ସେଟା ପାଇଁ ସେ ସେନାଙ୍କୁ ନାହାନ୍ତି ଦେବୀ ନିଜେ ଆସିନାହାନ୍ତି ଭରତ ମହାରାଜ ସେଇ ଦସ୍ୟୁମାନଙ୍କୁ କୃପା କରିବା ପାଇଁ ନିଜ ତେଜରେ ଦେବୀକୁ ପ୍ରକଟ କରେ ଦେବୀକୁ ପ୍ରାର୍ଥନା କଲେ ପ୍ରଭୁ ମା ମା ତୁମେ ପ୍ରକଟ ହୁଅ ଏମାନଙ୍କୁ ଉଦ୍ଧାର କର ଭାବ ଏହା ସିଦ୍ଧାନ୍ତ ନା ଭାଗ ସିଦ୍ଧାନ୍ତ ଚକ୍ରବାଦ ଲେଖିଲେ ତାଙ୍କ ତେଜରେ ଭଗବତ ପ୍ରଭାବରେ ମା ତୁମେ ପ୍ରକଟ ହୁଅ ଏ ପାପୀମାନଙ୍କୁ ଉଦ୍ଧାର କର ଆଉ ଏମାନେ ତ ନରକକୁ ଯିବେ ତେଣୁ ତୁମେ ମାରିଦେଲେ ମାତ୍ର କ'ଣ ହବ ମୁକ୍ତି ମା ମାରିଲେ ନା ନାହିଁ ସେମାନେ ଭାଗବତ ତୁମେ ମା ମାରିଲେ ସମସ୍ତେ ସେ ଯେ ପ୍ରକଟ ହେଲେ ଏଇଟା କହିବି କୃପା କାହା ଭରତ ମାଛ ତେଣୁ ଏ ସାଧୁଙ୍କର ଦୁଇ ପ୍ରକାର ଯାହାର ପ୍ରଚୁର କୃପା ଅଛି ସେ ସାଧୁ ସମୟ ପାଇଲା ମାନେ ମଞ୍ଜି ଅଛି ବର୍ଷା ହେଇଗଲା ତାର ସାରିବ ଆଗକୁ ଚାଲିବ ସେ ତାର ପାଣି ପାଣିଗୁଡ଼ିକ ଚାଲିବ ଆଉ ଗୋଟିଏ ଜିନିଷ ତା ସୁକୃତିରେ ସଞ୍ଚିତ ହେଇକା ଯିବ ଯଦି ସେ ଅପରାଧ ନ କରୁଛି ବା ସଦୁଗୁରୁଙ୍କ ଦ୍ୱାରା ମାନ ନେଇ ପଡ଼ୁଛି ତାର ବଢି ବଢିକା ଚାଲିବ ଆକ୍ଷୟ ହେଇଯିବ ଯଦି ଅପରାଧ ନ ବୈଷ୍ଣବ ଅପରାଧ ବିଶେଷ କରିଗଲା ତା କ୍ଷୟ ହେଇଯିବ କାହିଁକି ସବୁ ତାକୁ ଆଉ କିଛି ଟେଷ୍ଟ ହବନି କିଛି ତାକୁ ଟେଷ୍ଟ ଲାଗିବନି କୌଣସି ଆଇଟମ୍ ଯାକ ନିଶ୍ଚିତ ରୋଷେଇରେ ସବୁ ଆଇଟମ୍ ଟେଷ୍ଟ ଲାଗୁନଥିବ ତେଲ ଲୁଣ ସବୁ ପକେଇଲେ ଟେଷ୍ଟ ଲାଗୁନଥିବ ସେଭଳିଆ ଭକ୍ତି ସବୁ କରୁଥିବ ଅପରାଧ ଚାଲିବ ଅପରାଧ ବହୁତ ଅପରାଧ ହେଇଯିବ ଅପରାଧ ହେଇଯିବ ଚବିଶ ଚବିଶ ଘଣ୍ଟା ଚିନ୍ତା କରିବା ଉଚିତ ନୁହେଁ ଭଜନଟା କରିବା ଦରକାର ଠିକ୍ ସେ ଭଗବାନ କହିଲେ ଅପରାଧ ନିଜେ ଭଗବାନ ଏମିତି ବୁଦ୍ଧି ଦେଲେ ଆମ ଅପରାଧ କରିବା ଖାଲି ଅପରାଧ ହବ କିଛି ଅଛି ଖାଲି ଏମିତି ଖାଲି ଯିବା ଘରଟା ଅପରାଧ ହେଇଯିବ ଘରଟା ଅପରାଧ ଆରେ ଅପରାଧ ହେଉଛି ଅପରାଧ ହେଉଛି ତାହେଲେ କିନ୍ତୁ ବେଶୀ ଅପରାଧ କରିବ ଆମେ ସୁସ୍ଥ ଭାବରେ ଭଜନ ସୁସ୍ଥ ଭାବରେ ସେବା କଲେ ଭଗବାନ କେମିତି ବୁଦ୍ଧି ଦେବେ କୃଷ୍ଣ କୃଷ୍ଣ ତାର ଦେନ ହେନ କୃଷ୍ଣ ତାର ଦେନ ହେନ ମତି ନେଠ ନା ଠକାଇ ପ୍ରତି ସର୍ବଦା ନା ଠେକାଇ ପ୍ରତି ଦୈନନ୍ଦିନ ଚୈତନ୍ୟ ଭାଗବତ ଅନ୍ତଲୀଳା ଅଧମ ଦିନର ଆଚାର ଦିନ ଧର୍ମ ଅଧିକାରୀ ବୈଷ୍ଣବ କରେ ସେଇ କର୍ମ ଏସବୁ କୃଷ୍ଣର କୃପାରେ କେହ ଜାଣିବାରେ ପାରେ ଏସବୁ ସଙ୍କଟ କେହ ମରେ ବାତରେ ତମେ ଦେଖି ସବୁ ଏକ ଏକ ପ୍ରତିକାର ସଭାରେ କରିବେ ସ୍ତୁତି ବିନୟ ବ୍ୟବହାର ବେଳେବେଳେ ସାଧୁ ବଡ଼ ବଡ଼ ସାଧୁମାନେ ଅଧମରୁ ଭଳିଆ କର୍ମ କରିବେ ଅଧମ ଜେନର ଆଚାର ଜେନଙ୍କ ଧର୍ମ ଅଧିକାରୀ ବୈଷ୍ଣବ ଉପରେ ସେହି କର୍ମ ଉତ୍ତମ ଅଧିକାରୀ ବେଳେବେଳେ ଅଧମ ବେଳେ କାମ କରିବେ କହିପାରିବେନି କିଛି ତବେ ସବୁ ଦେଖି ଏକ ଏକ ପ୍ରତିକାର କ'ଣ କଲେ ମୋର ଅପରାଧ ହେଉଛି ସେ କଥା ସେ କହୁଛନ୍ତି ସଭାରେ କରିବେ ସ୍ତୁତି ବିନୟ ବ୍ୟବହାର ସମସ୍ତଙ୍କୁ ସ୍ତୁତି କର ବିନୟ ବ୍ୟବହାର କର ସେ ପଦ ରହୁଛି କୃଷ୍ଣ ତାର ଦେନ ହେଲାନି ସୁଖ ବୁଦ୍ଧି ଭଗବାନ କୃଷ୍ଣ ତାକୁ ଏଭଳି ବୁଦ୍ଧି ଦେବେ ତା ବୁଦ୍ଧିରେ କେବେ ଟିକିବନି ମାନେ ଅର୍ଥ ସେ କେବେ କାହାର ଦୋଷ ଦେଖିବନି ଅପରାଧ କରିବେ ଭଜନ କଲ କରିବାକୁ ପଡ଼ିବ ନା ଏ ଅପରାଧ କଥାଟା କହୁଥିଲା ଏଇ ସଞ୍ଚିତ ସ୍ୱୀକୃତିରେ କ୍ଷୟ ହେଇଯାଏ ଅପରାଧ ବୈଷ୍ଣବ ଅପରାଧଟା କଲେ ସବୁବେଳେ ଅନ୍ୟ ଦୋଷ ଦେଖିଲେ ଆଲୋଚନା ସମାଲୋଚନା ଏଇଟା କଲେ ଭଗବାନ ବହୁ ପ୍ରସନ୍ନ ହେଇଯା ଇଏ ଖରାପ ଏଇ ଇତିହାସ ସେମିତି ଭଟର 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 ଏଇ ଗାଁ ସ୍ତ୍ରୀ ଲୋକ ଗୁଡ଼ାକ ଯେମିତି ହୁଅନ୍ତି ସବୁ ସକାଳୁ ଉଠିବେ ଖାଲି ତାଙ୍କୁ ଚାଲିଥିବେ ଗୋଟେ ଓଡ଼ିଆରେ ଆମର ଅଛି କ'ଣ, ଛୋଟବେଳେ ଶୁଣୁଥିଲି, କଣ୍ଟା ବାଡ଼ରେ ଲୁଗା ପକେଇ କଜିଆ କରିବା, ବାଡ଼ଟା କଣ୍ଟା, କଣ୍ଟା ବାଡ଼ଟା ତେଣୁ ଲୁଗାଟା କାହିଁକି ପକଉଛୁ, ବୋଇଲେ ବୁଝୁଛନ୍ତି ନାହିଁ, କ'ଣ କଣ୍ଟା ବାଡ଼ ଲୁଗା ପକେଇବା କହିଲେ ଦେଖିବା କ'ଣ, ତୁ କିଛି ଜାଣିନୁ ଆଉ ତୁମେ କ'ଣ ମାନେ କିଛି ତୁମେ ଗୋଟେ କାମ କଥା କିଛି ଜାଣିନ କି, କୌଣସି କାମ କଥା ତୁମେ ଜାଣିପାରିଲେ, ଏଗୁଡ଼ା ସବୁ ଶିଖିପାରିଲେନି, ତୁମ ଘର ତାଙ୍କ ଆମ ଘର ମନେକର ଦୁଇଟା ଘର ଆମ ଆମ ବାରଟା ମଝିରେ ଅଛି, ତୁମର ମୋର ପଡ଼ୁନି, ମୋ ବାଡ଼ଟା କଣ୍ଟା ବାଡ଼, ତୁମେ କ'ଣ କରିବ ଆଣିକି ଲୁଗାଟା ସବୁ ପକେଇଦେବ, ପକେଇଦେବ, ପକେଇଲେ କ'ଣ ହବ, କିଛି ଲାଗିଗଲା କଣ୍ଟା, ତୁ କାହିଁକି କଣ୍ଟା ବାଡ଼ କରିଛୁ, କିନ୍ତୁ ମୁଁ କଣ୍ଟା ବାଡ଼ କରୁଛି, ତୁ ଲୁଗାଟା ପକଉଛୁ କାହିଁକି, କଣ୍ଟା ବାଡ଼ରେ ଲୁଗା ପକେଇ କଜିଆ କରିବା, କଜିଆ କରିବା ପାଇଁ ସେ ଲୁଗାଟା ପକଉଛୁ, ଲୁଗା ଟିକେ ପଡ଼ ତାଙ୍କ ହେଇଛି, ପାଣି ଟିକେ ହେଇଗଲା କଜିଆଟା କରିବ, ସେଇଭଳିଆ କାମ ଗାଁ ଲୋକ ଯେମିତି ସେଭଳିଆ ବୈଷ୍ଣବ ଭାଇ ସବୁବେଳେ ଇଏ ହେଇଗଲା, ବାଟର 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 ଜପ ମଧ୍ୟ ଏତେ ବଡ଼ କ'ଣ ସୁନ୍ଦର ସୁଯୋଗ ମିଳିଛି, ଭଗବାନ ନାମ ଜପ କର, ଚିନ୍ତନ କର, ଶ୍ରଦ୍ଧା କର, ଚବିଶ ଘଣ୍ଟା ଆମ ପାଖରେ ଚବିଶ ଘଣ୍ଟାରେ ଚବିଶ ଘଣ୍ଟାକୁ ସମୟ ବରାବର, ଆମେ ଏଇଟା କରିବାକୁ ହେଲେ ଭଗବାନ ପ୍ରସନ୍ନ ହେଲେ ଅପରାଧ ହେଲା, ଅପରାଧ ହେଲା ମାନେ ତୁମର ଗଲା ସୁକୃତିଟା କ୍ଷୀ ହେଇଯିବ, ଆଉ ସୁକୃତି ସେ ରାସ୍ତାରେ ମିଳେ, ତୁମର ପୂର୍ବ ସୁକୃତି ଥିବ, କର୍ମଫଳ ଖଣ୍ଡନ ସମୟ ଆସିଗଲା, ତୁମେ ତୁମର ସାଧୁସନ ପାଇଗଲା ମାନେ ଚାଲ ଲାଗିବ, ଆଉ ଯଦି ଅପରାଧ କଲ ସବଳ ପ୍ରକଟ କି ତୁମର ଇଣ୍ଡିପେଣ୍ଡେଣ୍ଟଟା ଭାବ ମଧ୍ୟ ରହିବ, ତୁମକୁ ଆମର ସୁକୃତି ଥିଲା ମୋର କାହିଁକି ମିଳିଲା, ଭଗବାନ ଯାହାକୁ ସାହାଯ୍ୟ କଲେ, ତୁମର ଭଗବାନ ମୋତେ ସାହାଯ୍ୟ କରୁଛନ୍ତି, ଭଗବାନ କହିଲେ ଯଦି ଜିନିଷଟା କରିବନି ତୁମ ସ୍ୱତନ୍ତ୍ରତା ଅଛି ତାହେଲେ କରିଦେବ, ତୁମେ କରିବାର ତୁମର ଇଣ୍ଡିପେଣ୍ଡେଣ୍ଟ ଅଛି, ସେଟା ପ୍ରଥମେ ଦଶ ଅପରାଧ କଥା କାହିଁକି କହୁଛନ୍ତି, ସମସ୍ତେ ସୁକୃତି ପାଇଲା ପରେ ଭକ୍ତି ପାଇଥିଲେ ଦଶ ଅପରାଧ ପାଇଁ ଆନନ୍ଦ ଦରକାର ନଥିଲା, ଦଶ ଅପରାଧ କହି କୁହାଯିବ ଯେମିତି ଔଷଧ ତିଆରି ହେଇଛି ରୋଗ ଭଲ କରିବା ପାଇଁ ନିଷେଧ ଗୁଡ଼ି କରା ହଉଥିଲି ମନା କରାଉଛି କରିକି ବିଧି ନିଷେଧ ସବୁଆଡ଼େ ଅଛି, ଆଉ କେତେ ଜିନିଷ ରହିଲା ଏଇ ଯେଉଁ ଜାତିରେ ଛିକ ମହତ କୃପା, ଏଇଟା ଭାରି ବଳବାନ, ଭାରି ବଳବାନ, କେତେବେଳେ ସାଧୁ କାହା ପାଖରେ କାହା ଉପରେ କୃପା କରିଦେବେ, ଆଉ ବିଶେଷ କରି ଆସି ତା ଦ୍ୱାରା ଗୋଟେ ଜାଗାରେ ଲାଗୁଛି କୃପାତି ଲଗାଉଛନ୍ତି, ନିରପରାଧ ଯିବ ସରଳ ଯିବ, ଏଇଟା ବହୁତ ବଳବାନ ଚକ୍ରପତି ମଲ୍ଲିକାଠି ଏତେ ସୁନ୍ଦର ସେ ଲେଖିଛନ୍ତି, ସାପରାଧିସ୍ତୁ କୃପା ସାପେକ୍ଷ, ଯିଏ ଅପରାଧ ହେଇଯିବ କୁଟିଳ ଯିବାଟା ଅପରାଧ ଯିବାଟା ତାକୁ କୃପା ମିଳିବନି, ସାଧୁ କୃପା ସାଧୁ ସବୁବେଳେ ଯେମିତି ଦେବୀ କଥା ମୁଁ କହୁଥିଲି, ଦେବୀ ଦେବୀ ଦ୍ୱାରା ଦେବୀଙ୍କୁ ପ୍ରାର୍ଥନା କରି ତାଙ୍କୁ ଉଦ୍ଧାର କରିଦେଲି, କିଏ ଭରତ ମହାରାଜ, କୃପା ସମସ୍ତଙ୍କୁ ହେଲା, ବାପା ପ୍ରତି ହେଲା ଅଲଗା, ଭାଇ ପ୍ରତି ହେଲା ଅଲଗା, ଜନସାଧାରଣ ପ୍ରତି ହେଲା ଅଲଗା, ରାଜା ରୋହଣ ପ୍ରତି ହେଲା ଅଲଗା, ଚୋର ପ୍ରତି ହେଲା ଅଲଗା, ଜାତିର ଛିଲ କୃପାଟା କାହାକୁ ମିଳିଗଲା, ରାଜା ରୋହଣ, କାରଣ ସେ ଜ୍ଞାନ ପାଇଁ ନଥିଲେ, ସେ ବାହାର କହୁଥିଲେ ତୁମର ନ ମହିଳା ଯଦି ମୁଁ କହିଦେଇକି ତୁମର ନିଜ ତରଫରୁ ଆଗେ ଆରମ୍ଭ କଲେ ସବୁ ଜିନିଷ ପୁରା ବ୍ୟାଖ୍ୟା କରି କରି ତାଙ୍କୁ ପୁରା ସଂସାର ଏକ ନମ୍ବର କରିବା କି ପୁରୁଷମାନେ କରିବେ, ଆଉ ଯାଦୃଚ୍ଛିକ କୃପାଟା ତାଙ୍କୁ ସେଠି ଯାଦୃଚ୍ଛିକ କୃପା ଏଭଳି ଏଇଟା ବହୁତ ବଳବାନ, ଯାଦୃଚ୍ଛିକ କୃପାଟା ବହୁତ ବଳବାନ, କେତେବେଳେ ସାଧୁଙ୍କୁ କାହାକୁ କୃପା କରିଦେବେ କିଛି କହିବନି, ଏଇ କୃପା ଆଶା ହିଁ କାଣ ରହିବା ଦରକାର, କିନ୍ତୁ ଅପରାଧରେ ଯେମିତି ନ ହେବ ସେ ତା ବହୁତ ସମ୍ମାନ ଚକ୍ରମଣ୍ଡି ସେଇ ସିଦ୍ଧାନ୍ତ ତା କହୁଥିଲେ, ସାପରାଧିସ୍ତୁ ଯିଏ ଅପରାଧ ସବୁବେଳେ କରୁଛି ସାଧୁ କୃପା ତା ପାଖକୁ ଯିବ ନାହିଁ, ତୁମେ ସବୁବେଳେ ରୋଷେଇ ପ୍ରସାଦ ଭଗ ପ୍ରସାଦ ଯେତେ ଯାଉଛ ଗାଓ ଯେତେ ତୁମେ କରୁଛ କର, ତୁମେ ତ ଅପରାଧ କରୁଛ, ଆଉ ଗୁରୁଙ୍କୁ ଅର୍ଥବୃଦ୍ଧି କଲେଣି, ଗୁରୁଙ୍କୁ ସାଧାରଣ ମାନ ଭାବିଲେଣି, ଗୁରୁଙ୍କ ପ୍ରତି ତୁମର ମହାନ ବୁଦ୍ଧି ଆସୁନି, ଗଲା ତୁମର ସରିଗଲା, ଆସୁ ଆଉ ବାପା ସବୁ କାମ ଦେଉଛି ସବୁ ସବୁ ଗଲା, ସବୁ ଶୁଣ ଶୁଣ ହେଇଗଲା, ଆଉ ଶହେଟା ଶୁଣ ଲେଖ, ଶୁଣଟାକୁ ଜିରୋଟାକୁ ତୁମେ ଯେତେ ସୁନ୍ଦର କରିକି ଜିରୋ ଲେଖ, ଜିରୋ ଶୁଣଟା ଜିରୋଟା ଗୁରୁଦେବ ଓଡ଼ିଆରେ କଞ୍ଚ ଓଡ଼ିଆରେ ସେଇଟା କୁହନ୍ତି, ବିଷୟରେ ଫେଡ଼ିଲେ କୁଣିଲେ ହରିଲେ, ଜିରୋଟା ଯାହା କଲେ ତା ଜିରୋ ତାର ଅବସ୍ଥା, ତୁମେ ରେଡ୍ ଇଙ୍କରେ ଲେଖ, ବ୍ଲୁ ଇଙ୍କରେ ଲେଖ, ପେପରରେ ଲେଖ, କିଛି ଅଖଡ଼ରେ ଲେଖ, ଯିଏ ସୁନର ବୋଲିଲେ ତ ଶୂନ ଆଉ ତାର କ'ଣ ଅଛି, ଗୁରୁଙ୍କୁ ମର୍ତ୍ତ ବୁଦ୍ଧି କରିଦେଲେ ସରିଲା, ଆଉ ଯୋଡ଼ିଲେ ଭଲ ସିଦ୍ଧାନ୍ତ ସମସ୍ତ ଯଶ୍ୟ ଜ୍ଞାନ ଦୀପ ଯଶ୍ୟ ସାକ୍ଷାତ ଭଗବତୀ ଜ୍ଞାନ ଦୀପ ପଦେ ଗୁରୁ ତସ୍ୟ ମର୍ତ୍ତ୍ୟ ସୁତମ ତସ୍ୟ कौन जरा सोच अब सपुतार हस्ती स्थान है बेकार लगता है जस्य साक्षात भगवती ज्ञान दीप पदे गुरु ज्ञान प्रदान करेंगे गुरु साक्षात भगवती न तो अंशवधि कोई आप चक्रवर्त लिखे अंशवधि कर सुदर्शन चक्रवर्त लिखे साक्षात भगवान और मत प्रभु पठे के बुद्धि आम आस देखा पा मनुष्य मनुष्य देखा भगवान शक्ति प्रभु कृपा कैसे देखिपर जस्य साक्षात भगवती ज्ञान दीप पदे गुरु तस्य सुतम से जहाँ विद्या अध्ययन सब कर सोच सब गुड़ा हस्ती स्थान है गुरु मध्य बुद्धि गला अवसर ला सर सब सुना आई ये जिसका ना अपराध जो जीव है अपराध जीवटा कुछ जीवटा ताक साधु कृपा जीव ना साधु संकल कृपा जीव जाति से कृपा क्या प्रति मिले ना सी बुला बुला मठ को आस हटात देख बुला बुला आस हटात साधु देख साधु कृपा दृष्टि पड़े कहीं पड़ जाए साधु कृपा दृष्टि पड़े कृपार स्वरूप है सरल जीवन पड़े कृपार स्वरूप लिखुच देवस्थित देवस्थित दुर्दर्शन मैं से बाहर अंतर बहुत सुख दिए सरल जीव से सरलता ही प्रश्न होता ये सब ठाकुर कह सरलता ही प्रश्न सरल जीव को कृपा मांगे पड़े सरल अच्छा सरल जीवटा भूल कौन कह सरल जीवटा भूल कौन सरल ना से सर जाने पर देखने पुलिस को देखी जो पुलिस धरिकी नि आगे पचारे तू घर कौटी कि छुआटा ये कर घर कौटी छुआटा कौन खाली पुलिस अंत सी पुलिस गुटा देखी कहीं कर कहीं बाटे कहीं सी आंड किए सरल तक लकड़ लगे कि लगे सरल पशी बेकार पशी भी दुनिया लगे सरल लोकटा जी कि भूल कले कौन से सर से भूल कर चाला खिया ठीक करे क्या कौन कहते हो सियाणी आज ठीक कम कर सियाणी भूल भूल से ठीक कम कले कि भूल काम कहीं कुटल बुद्धि दुर्योधन जिते प्रकार कम कर डाकिला क्या दुर्वासन दुर्वासन डाक खाया पीवा दे देगा जना पड़े गोटे बहुत बड़ा साधु सेवा कर ठीक कला कि बुद्धि कुटिल ना पांडव मारिया लगे पांडव जी सरल नुहे तार कार्य भूल कम भूल ठीक कम भूल सरल नुह सरल ठीक कम ठीक भूल कम ठीक से अज्ञान पड़े तुम जानते कौन कर साधु रूप तक पड़े यहाँ साधु दया से सुकृति बल साधु संग पलि पलैसापुर आम सब बड़ बाधक रहा से कथा से लोक प्रथम मुंड बस मेतर पड़े यहाँ से आम बड़ बाधक मनटा गोटे मत हो व्यवसाय मेतर होपट सेपट कहीं कर पूर्व सुकृति कम थी अपराधा भोग बुद्धि गुडा बढ़ीगला तो भगवान लगे कर्मकांड प्रति जो मैंने आसक्ति आम सब लगे प्रजुज्य भोगेश्वरी प्रसक्ता नाम भोग बुद्धि रही भोग प्रसक्ता नाम अनुवाद देख शब्द प्रसक्ता नाम प्रसर्ग लगे आसक्त नुह प्रसक्ता नाम विशेष जो आसक्त भोग ऐश्वर्य दिखे लगे भोग प्रसक्ता नाम ऐश्वर्य प्रसक्ता नाम जहाँ भोग प्रति अत्यंत आसक्ति ऐश्वर्य आसक्ति भोग ऐश्वर्य प्रसक्ता नाम तो यहाँ अपहृत चेत नाम किए पूर्व पूर्व श्लोकटा धर জানিমা পুষ্পিতা বাজা প্রবোধন দেব প্রবিত সচিতা তারপর তারপর কোন আছে কামাত্মা স্বর্গ করা জন্ম এই শ্লোক এটি লাগিব মু স্বর্গ কু যিবি মধুপান করি কোণ অমৃত পান করিবি সুধা পান করিবি দেবাঙ্গ স্বর্গ করিবি এই যে বুদ্ধিটা অপভূত চেতস ভোগৈশ্বর্য এটা চেতন চেতনটা তোমার হরণ কর্ম বা কৃষ্ণ গোটে ব্যবসায় তুমি তার বুদ্ধি সমাধ বিধি হবে কালি শুনবা তার বুদ্ধি কেবে সমাধি অবস্থা বাঁচিপারিব না ব্যবসায় তোমার বুদ্ধি হবে না অল্প কম মন তার চঞ্চল হবে তার একবর্ষ গোটা হবে ভোগৈশ্বর্য লাগিয়েছি বৈরাগ্যটা আসলে বৈরাগ্যটা প্রথম পশিবার দ্বারা আমার খাইয়া হচ্ছে না কম না আমার মেসকাল মিলুনা না খাই না গোসাই মানুষ বৃন্দাবন তো খাই বলুনি কিন্তু রঘুনাথ গোস্বামী পাঠা খাওয়াতে কোণ আমার বড়দই আমার ওড়িয়া বড়দই অলগা গোসাই মানে রুটি তাকে তো রুটি মিলল তোমার ভোজন মিলুন কি তাঁর নিজের ভোজনর পরিপুষ্ট মানে তার অবশ্য সেমি গ্রহণ করলে বৈরাগ্যটা মহাপ্রভুঙ্কর ভক্ত ମହାପ୍ରଭୁ ଭକ୍ତ ଯତ ବୈରାଗ୍ୟ ପ୍ରଦାନ ଯାହା ଦେଖି ପ୍ରୀତ ଅନୁଭବ ଭଗବାନ ବାବୁ ସନ୍ନ୍ୟାସୀ ନା ବାବୁ ପରମ୍ପରା ଯେଉଁମାନେ ଆସନ୍ତି ବାବୁ ଭୋଗ ଲୋକ ଭଲ ପାଆନ୍ତି ଭୋଗୀ ମହାପ୍ରଭୁ ବିଲକୁଲ ଭଲ ପାଇବେ ବାପୁ ତାଙ୍କ ମୁଖରେ ଦେଖିବେ ଭୋଗୀ ବାପୁ ବୈରାଗ୍ୟ ଭୋଗୀ ମାନ ନୁହେଁ ଯେ ପ୍ରଭୁପତି ଭୋଗର ସଂଜ୍ଞା ଦଉଛନ୍ତି ଏଞ୍ଜୟମେଣ୍ଟ ସେଟା ସେ ଦଉଛନ୍ତି ସେ ଜିନିଷଟା ଭୋଗ ମାନେ କ'ଣ କୃଷ୍ଣଙ୍କୁ ଆମେ ସୁଖୀ କରିବା କୃଷ୍ଣଙ୍କୁ ସୁଖୀ କଲା ପରେ ଆପଣ ଯେଉଁ ଫାସିଲିଟି ମିଳିଲା ଯେଉଁ ପ୍ରବନ୍ଧ ପଚରାଉଛନ୍ତି ଆପଣ କିନ୍ତୁ ଏତେ ବଡ ଅପରେଟ ରହୁଛନ୍ତି ପ୍ରବନ୍ଧ ପଚରାଉଛି ପ୍ରବନ୍ଧ ରାଜାର ଚାକର କେଉଁ ରୁହେ ରାଜାର ପ୍ୟାଲେସଟା ତିଆରି କରାଯାଇଥିଲା ଚାକର ପାଇଁ ସେ ରାଜା ପାଇଁ ତିଆରି କରାଯାଇଥିଲା କିନ୍ତୁ ରାଜାରେ ଯିଏ ସେବା କରିବ ସେ ରହିବ କେଉଁଠି ରାଜାକୁ କ'ଣ କହୁଛ ଓଡ଼ିଆରେ ଦେଲ ରାଜପ୍ରସାଦ ରହିବ ରାଜପ୍ରସାଦ ଚାକର ପାଇଁ କରାଯାଇଥିଲା ରାଜପ୍ରସ୍ତା କାମ କରାଯାଇଛି ଚାକର ଯେହେତୁ ସେ ହେଇଗଲା ଚାକରଟା କାମ ରହିଲେ ସେ ରାଜା ପ୍ରାସାଦ ରହିଲେ ରାଜାର ସେବା କରିବ କେତେ ମାନେ ଶୁଦ୍ଧ ବୁଦ୍ଧିରେ ଭଗବାନ ନିଜ ଲୋକ ଆପଣ ଶୁଦ୍ଧ ବୁଦ୍ଧିରେ ସବୁ ପିଓର ଆନ୍ସର ସବୁ ଦେଉଥିଲେ ପିଓର ଇଣ୍ଟେଲିଜେଣ୍ଟ କୃଷ୍ଣ ପ୍ରଶ୍ନ ଭଗବାନ ଲୋକ ତାଙ୍କୁ ଆପଣ ସେ ଶବ୍ଦ ଲଗେଇପାରିବେ ହେଲେ ପଛରେ ଆଉ ଭୋଗରେ ଗଲାନି ଖାଲି ପ୍ରସାଦ ଆମେ ଭଗବାନ ଭୋଗ ଲଗାଉଛେ ଭଗବାନ ପାଇଁ ହେଲା ସେଇ ପ୍ରସାଦ ଆମେ ଗ୍ରହଣ କରୁଛେ ଆମ ପାଇଁ କିଛି ଆମେ ସ୍ପେଶାଲ କଲେ ଏଟା ଭୋଗ ହେଲା ସେ ସବୁ ଜିନିଷ ଭୋଗଟା କ'ଣ ବୁଝିବାକୁ ପଡିବ କାଲି ଆମେ ସେ ବିଷୟରେ ଶୁଣିବା ଭୋଗ ହେଇଛି ପ୍ରଶକ୍ତ ଆନନ୍ଦ ପ୍ରଭୁତ ଚେତସ ଆସିଗଲା ପରେ ଏତେ ସ୍ମୃତି ବଳରେ ବା ଆକସ୍ମିକ ମହତ କୃପା ବଳରେ ଆମକୁ ଏଇ ଭୋଗ ଐଶ୍ୱର୍ଯ୍ୟଟା କ'ଣ କରିବା ଆମକୁ ଆଗକୁ ବଢ଼ିବାକୁ ଦେବାନି ଏ ଯେଉଁ ଶରୀର ଆମେ ସବୁ ଖେଳୁ ମନ ପାଇଁ ହଠାତ ମନ ପଡ଼ିଗଲା ସେଇ ଦୃଶ୍ୟଟା ଆଗକୁ ଛାଡ଼ନ୍ତିନି ଛୁଆମାନେ ସାଙ୍ଗମାନେ ତଳେ ସବୁ ଛୋଟ ଛୁଆ ବେଳେ ବିଶେଷ କରି ଚତୁର୍ଥ ପଞ୍ଚମ ବେଳେ ଦୌଡ଼ା ଦୌଡ଼ି ହଉଥିବେ ତୁମେ ଅଟକେଇବ ଅଟକେଇ କ'ଣ କରାଯିବ ବୋଲି ହାତକୁ ଏମିତି କରିବି ତୁ ଛାଡ଼ିଛି ଯୁଆଟି ଦୌଡ଼ି ତାକୁ ଏମିତି କରା ହବ ହଁ ତାକୁ ଆଗକୁ ଛାଡ଼ିବନି ତୁମେ ସେ ଦୌଡ଼ି ଯାଉଥିବ ନା କ'ଣ ତୁମେ ସିଆଡ଼େ ସିଆଡ଼େ ଆସୁଛି ତୁମେ ଅଛ ସିଏ ସିଏ ଯାଉଛି ଇଆଡ଼ି ଜାଣିଦେବ ଛାଡ଼ିବୁ ସେ ଯୁଆଡ଼ି ଦୌଡ଼ି ତୁମେ ସେମିତି ଛୁଆଟେ କାନ୍ଥକୁ ଧାରିବି ତୁ ଛଡ଼ା ହବ ଛୋଟ ଛୁଆ ମୁଁ ସେମିତି କରନ୍ତିନି ସେ ଦୌଡ଼ୁଥିବ ତାକୁ ହାତରେ ଅଟକା ଯାଏ ଭୋଗ ସୂର୍ଯ୍ୟ ସିଜ୍ଞା ଦୀରା ଦେଇଛି ତୁ ଚାହୁଁଛୁ ମୁଁ ଆଗକୁ ଯିବି ସେ କେଉଁ ଛାଡ଼ିନଥିଲେ ଟିକେ ଆଗକୁ ଯାଉଛନ୍ତି ସେମାନେ ଆଗକୁ ଯିବେ ମହାପ୍ରଭୁ ଭଲ ପାଆନ୍ତି ନା ଏ ଜିନିଷ ଆମକୁ ଯେତିକି ପ୍ରଭୁ ଦେଉଛନ୍ତି ଯେତେ ସନ୍ତୋଷ ଯେତିକି ଧନ ଯେତିକି ପରିଶ୍ରମ ଯାହା ଖାଇବା ମନେ ମିଳୁଛି ଯାହା ମିଳୁଛି କୃଷ୍ଣ ପାଇଁ କରିବା ଦରକାର ଅଛି ଭୋଗ ବିଷୟରେ ଭୋଗ ଆସିକି ବଢିବା ଉଚିତ ବଢିଲେ ମହାପ୍ରଭୁ ଶିକ୍ଷା ନାହିଁ ଆମେ ମନ ସମାପ୍ତି ଆସିପାରିବନି ଗୁଡ଼ାକ ଆଉ କିଛି ବ୍ୟବସାୟ ତୁମକୁ ଦିଅ ବୋଲି ପାଇବା କ'ଣ ତାହେଲେ ଶୁଣିବା ଶେଷ ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁ ପାଠ କରିଦେବ କି ଜୟ ତାରି ଭଗବତ